श्रीमद्भागवतम दशम स्कंद 13 अध्याय श्लोक 44 एवं सम्मोहयन् विष्णु एवं सम्मोहयन् विष्णु विमोहं विश्वमोहनम् विमोहं विश्वमोहनम् स्वैव माया जोपी स्वैव माया जोपी स्वयमेव विमोहितः स्वयमेव विमोहितः एवं सम्मोहयन् विष्णु विमोहं विश्वमोहनम् स्वैव माया जोपी स्वयमेव विमोहितः एवं सम्मोहयन् विष्णु विमोहं विश्वमोहनम् स्वयं माया जोपि स्वयमेव विमोहितः एवं सम्मोहयन् विष्णु विमोहं विश्वमोहनम् स्वयं माया जोपि स्वयमेव विमोहितः एवं सम्मोहयन् विष्णु विमोहं विश्वमोहनम् स्वैव माया जोपि स्वयमेव विमोहितः एवं सम्मोहयन् विष्णु विमोहं विश्वमोहनम् स्वयमेव विमोहिता सर्दन्वा एवं हे प्रभावरे सम्मोहयन् सम्मोहित करिवाकु चाहि विष्णुं सर्वव्यापी भगवान् श्रीकृष्णं विमोहं जहाँको केवे भी विमोहित करिवे नाही विश्वमोहनम् किंतु जे समग्र जगत को मोहित करती स्वया निज द्वारा एव वास्तविक माया माया शक्ति द्वारा अज ब्रह्मा अपि हो स्वयं स्वयं एव निश्चित भाव विमोहित मोहित होते यहीपरी भाव में ब्रह्मा जितेबाड़ सर्वव्यापी मोहमुक्त अथच विश्वमान भगवान श्रीकृष्ण को मोहित करने को चेष्टा कले से ब्रह्मा स्वयं निज माया द्वारा मोहित हो गले भावार्थ कह समग्र जगत को जी मोहित करती से श्रीकृष्ण को ब्रह्मा मोहित करने को चाहिए समग्र जगत कृष्ण मायार अधीन मोह माया दूरत्या कि ब्रह्मा मोहित करने को चाहिए ताफल ब्रह्मा स्वयं मोहित हो गले ठीक जपरी कहीं अन्य का हत्या करने जाए से निजर निहत होवार संभावना थाए पक्षांतर कहुए जो ब्रह्मा तंका निज प्रचेषार पराजित हेले जो समस्त वैज्ञानिक एवं दार्शनिक कृष्ण माया को पराभूत करने को चाहती से अवस्था से श्रीकृष्ण सहित प्रतिद्वंदा कर भगवान किए आम एटा करा कर किंतु सेमाने यहपरी भाव में जी कृष्ण सहित प्रतिद्वंदा करती से दुख दुर्दशाग्रस्त हमें ये शिक्षा लाभ करूँ केत श्रीकृष्ण को अतिक्रम करने को चेष्टा करने उचित नुहे पक्षातर अतिक्रम करने को चेष्टा करने परे आम शरणगत होगा उचित सर्वधर्मान परित्यज्य मामेकं शरणं व्रज। ଶ୍ରୀକୃଷ୍ଣଙ୍କୁ ପରାସ୍ତ କରିବା ପରିବର୍ତ୍ତେ ବ୍ରହ୍ମା ସ୍ୱୟଂ ପରାସ୍ତ ହେଲେ, କାରଣ କୃଷ୍ଣ ଯେ କ'ଣ କରୁଛନ୍ତି ତାହା ବୁଝିପାରିଲେ ନାହିଁ। ଏଇ ବ୍ରହ୍ମାଣ୍ଡର ପ୍ରଧାନ ପୁରୁଷ ବ୍ରହ୍ମା ଯେତେବେଳେ ଏହିପରି ମୋହିତ ହେଲେ, ସେତେବେଳେ ତଥାକଥିତ ବୈଜ୍ଞାନିକ ଏବଂ ଦାର୍ଶନିକମାନଙ୍କ କଥା କ'ଣ କୁହାଯିବ। ସର୍ବଧର୍ମାନ୍ ପରିତ୍ୟଜ ମାମକଂ ଶରଣଂ ବ୍ରଜ, ଶ୍ରୀକୃଷ୍ଣଙ୍କ ବ୍ୟବସ୍ଥାକୁ ଅବଜ୍ଞା କରିବାର ସମସ୍ତ କ୍ଷୁଦ୍ର ପ୍ରୟାସ ଗୁଡ଼ିକୁ ଆମମାନଙ୍କ ପରିତ୍ୟାଗ କରିବା କର୍ତ୍ତବ୍ୟ ଅଟେ, ଏବଂ ତା ପରିବର୍ତ୍ତେ ସେ ଯେଉଁ ବ୍ୟବସ୍ଥା କରିଛନ୍ତି ସେଗୁଡ଼ିକ ସ୍ୱୀକାର କରିବା ମଧ୍ୟ ଆମର କର୍ତ୍ତବ୍ୟ ଅଟେ। ତାହା ସର୍ବଦା ଶ୍ରେୟସ୍କର, କାରଣ ତା ଫଳରେ ଆମେ ସୁଖୀ ହୋଇପାରିବା। ଶ୍ରୀକୃଷ୍ଣଙ୍କ ବାସ୍ତବକୁ ଶ୍ରୀକୃଷ୍ଣଙ୍କ ବ୍ୟବସ୍ଥାକୁ ଆମେ ପରାସ୍ତ କରିବାକୁ ଯେତେ ଚେଷ୍ଟା କରୁ, ସେତିକି ଆମେ କୃଷ୍ଣଙ୍କ ମାୟାରେ ଜଡ଼ିତ ହୋଇପଡ଼ୁ। ରବି ଏସିଆ ଗୁଣମୟୀ ମୋ ମାୟାର ବିରତୟା। କିନ୍ତୁ ଯେଉଁମାନେ ଶ୍ରୀକୃଷ୍ଣଙ୍କ ଶରଣାଗତ ହେବାର ସ୍ତର ପ୍ରାପ୍ତ ହୋଇଛନ୍ତି, ମାମେ ଯେପରି ପର୍ଯ୍ୟନ୍ତେ ସେ କୃଷ୍ଣଙ୍କ ମାୟାରୁ ମୁକ୍ତ, ମାୟା ମେତାଙ୍କ କରନ୍ତି ଦେ। ଶ୍ରୀକୃଷ୍ଣଙ୍କ ଶକ୍ତି ରାଷ୍ଟ୍ରଶକ୍ତି ପରି ଅଟେ ଏବଂ ତାକୁ ଅତିକ୍ରମ କରିହେବ ନାହିଁ। ସର୍ବପ୍ରଥମେ ରାଷ୍ଟ୍ରର ଆଇନ ରହିଛି, ତାପରେ ପୋଲିସ ବ୍ୟବସ୍ଥା ରହିଛି, ଏବଂ ତାପରେ ରହିଛି ସାମରିକ ଶକ୍ତି। ତେବେ ରାଷ୍ଟ୍ରଶକ୍ତିକୁ ପରାସ୍ତ କରିବାକୁ ଚେଷ୍ଟା କରିବାରେ କି ଲାଭ, ସେହିପରି ଶ୍ରୀକୃଷ୍ଣଙ୍କ ସହିତ ପ୍ରତିଯୋଗିତା କରି କି ଲାଭ। ପରବର୍ତ୍ତୀ ଶ୍ଳୋକଠାରୁ ସ୍ପଷ୍ଟ ଭାବେ ବୁଝାଯିବ ଯେ ଶ୍ରୀକୃଷ୍ଣ କୌଣସି ପ୍ରକାର ମାୟା ଦ୍ୱାରା ପରାସ୍ତ ହୋଇପାରିବେ ନାହିଁ। କେହି ଯଦି ଅଳ୍ପ ଟିକିଏ ବୈଜ୍ଞାନିକ ଜ୍ଞାନ ଶକ୍ତି ମଧ୍ୟ ଲାଭ କରେ, ସେଥିପାଇଁ ସେ ଭଗବାନଙ୍କୁ ଅବଜ୍ଞା କରିବାକୁ ଚେଷ୍ଟା କରେ, କିନ୍ତୁ ପ୍ରକୃତ ପକ୍ଷେ କେହି କୃଷ୍ଣଙ୍କୁ ମୋହିତ କରିପାରିବେ ନାହିଁ। ଏହି ବ୍ରହ୍ମାଣ୍ଡର ପ୍ରଧାନ ବ୍ୟକ୍ତି ବ୍ରହ୍ମା ଯେତେବେଳେ ଶ୍ରୀକୃଷ୍ଣଙ୍କୁ ମୋହିତ କରିବାକୁ ଚେଷ୍ଟା କଲେ, ସେତେବେଳେ ସେ ନିଜେ ବିମୋହିତ ଏବଂ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଲେ। ଏହା ହିଁ ବଦ୍ଧ ଜୀବର ସ୍ଥିତି। ବ୍ରହ୍ମା ଶ୍ରୀକୃଷ୍ଣଙ୍କୁ ମୋହିତ କରିବାକୁ ଚାହୁଁଥିଲେ, କିନ୍ତୁ ସେ ସ୍ୱୟଂ ବିମୋହିତ ହୋଇପଡ଼ିଲେ। ଏହି ଶ୍ଳୋକରେ ବିଷ୍ଣୁ ଶବ୍ଦଟି ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ। ବିଷ୍ଣୁ ସମସ୍ତ ଜଡ଼ ଜଗତରେ ବ୍ୟାପ୍ତ, କିନ୍ତୁ ବ୍ରହ୍ମା କେବଳ ତାଙ୍କର ଅଧୀନସ୍ଥ ଏକ ନବନ୍ୟ ପଦରେ ନିଯୁକ୍ତ। ଶ୍ରୀ ଗଣେଶ ଶୀତ କାଳ ମଥାବଲମ୍ବ୍ୟ ଜୀବନ୍ତୀ ଲୋମ ବିଳଜା ଜଗଦନ୍ୟ ନାଥା, ବ୍ରହ୍ମସଂହିତା 5:48। ନାଥା ଶବ୍ଦଟି ବ୍ରହ୍ମାଙ୍କୁ ସୂଚିତ କରୁଛି ଏବଂ ତାଙ୍କୁ ତାହା ବହୁବଚନ ଅଟେ, କାରଣ ଅଗଣିତ ବ୍ରହ୍ମାଙ୍କ ସହିତ ଅଗଣିତ ବ୍ରହ୍ମାଣ୍ଡ ମଧ୍ୟ ଅଛି। ବ୍ରହ୍ମା କେବଳ ଏକ କ୍ଷୁଦ୍ର ଶକ୍ତି ମାତ୍ର, ଶ୍ରୀକୃଷ୍ଣଙ୍କ ଦ୍ୱାରକା ଲୀଳାରେ ତାହା ପ୍ରଦର୍ଶିତ ହୋଇଛି। ତାହେଲେ ଶ୍ରୀକୃଷ୍ଣ ବ୍ରହ୍ମାଙ୍କୁ ଦ୍ୱାରକାକୁ ଡାକିଲେ, ତେଣୁ ବ୍ରହ୍ମା ଶ୍ରୀକୃଷ୍ଣଙ୍କ ଦର୍ଶନ ନିମିତ୍ତ ଯେତେବେଳେ ଦ୍ୱାରକାରେ ପହଞ୍ଚିଲେ, ସେତେବେଳେ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ଦ୍ୱାରପାଳ ବ୍ରହ୍ମାଙ୍କୁ ପଚାରିଲେ, ଆପଣ କେଉଁ ବ୍ରହ୍ମା? ତାପରେ ବ୍ରହ୍ମା ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ଦ୍ୱାରପାଳଙ୍କ ପ୍ରଶ୍ନର ଅର୍ଥ ଅନୁସାରେ ଅନେକ ବ୍ରହ୍ମା ଅଛନ୍ତି ନା କ'ଣ? ଶ୍ରୀକୃଷ୍ଣ ସେତେବେଳେ ହସି ହସି ସଙ୍ଗେ ସଙ୍ଗେ ବହୁ ବ୍ରହ୍ମାଣ୍ଡର ବ୍ରହ୍ମାମାନଙ୍କୁ ଡକାଇଲେ। ଏହି ବ୍ରହ୍ମାଣ୍ଡର ଚତୁର୍ମୁଖ ବ୍ରହ୍ମା ସେତେବେଳେ ଦେଖିଲେ, ଅସଂଖ୍ୟ ବ୍ରହ୍ମା ଶ୍ରୀକୃଷ୍ଣଙ୍କ ଦର୍ଶନ କରି ତାଙ୍କୁ ସେମାନଙ୍କ ପ୍ରଣାମ ନିବେଦନ କରିବାକୁ ଆସିଲେ। ସେମାନଙ୍କ ମଧ୍ୟରୁ କାହାର 10 ମସ୍ତକ, କାହାର 20 ମସ୍ତକ, କାହାର 100 ମସ୍ତକ ଏବଂ କାହାର ଲକ୍ଷ ଲକ୍ଷ ମସ୍ତକ ମଧ୍ୟ ଅଛି। ସେ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖି ଚତୁର୍ମୁଖ ବ୍ରହ୍ମା ଭୀତ ହେଲେ ଏବଂ ନିଜକୁ ହାତୀପଳ ମଧ୍ୟରେ ଏକ ମଶା ବୋଲି ମନେ କରିବାକୁ ଲାଗିଲେ। ଅତଏବ ବ୍ରହ୍ମା କିପରି ଶ୍ରୀକୃଷ୍ଣଙ୍କୁ ମୋହିତ କରିପାରିବେ? ନମ ଉତ୍ପାଦାୟ କୃଷ୍ଣ ପୃଷ୍ଠାଶନ୍ତେ ଭକ୍ତି ସୁରଦାନ ସ୍ୱାମୀ ନାମିନୀ ନମ ସଦ୍ଭକ୍ତ ମଣାଇ ମଣିପୁରୋଦ୍ଭବାୟ ଚ ପ୍ରଭୁପାଦ ସଦ୍ବାଣୀ ପ୍ରଚାର ନିରତାୟ ହରିକୃଷ୍ଣ। ତେଣୁ ଆଜି ଆମେ ଏହି ବ୍ରହ୍ମାଙ୍କର ମୋହିତ ବିଷୟରେ ଶ୍ରବଣ କରୁଛେ। ବ୍ରହ୍ମା ଯେ ଅଜ ବୋଲି କୁହାଯାଉଛି, ଅଜ କହିଲେ ଯାହାଙ୍କର କୌଣସି ମାତୃଗର୍ଭରେ ସେ ଆସିନାହାନ୍ତି, ସ୍ୱୟଂ ଆମେ ଗତକାଲି କହୁଥିଲେ ସେଇଟା ଭଗବାନ ଗର୍ଭଦୋଷ ବିଷ୍ଣୁଙ୍କର ନାଭି ପଦ୍ମରୁ ସେ ଜାତ ହୋଇଛନ୍ତି। ସ୍ୱୟମେବ ମାୟା ଅଜୋପି, ଅଜ ଶବ୍ଦ ବ୍ୟବହାର କରାଯାଏ। ଅଜୋପି ଶବ୍ଦ କହିବାର ଉଦ୍ଦେଶ୍ୟ ହେଉଛି ବ୍ରହ୍ମା ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି, ସାଧାରଣ ବ୍ୟକ୍ତି ନୁହନ୍ତି, ସେ ବହୁତ ଉନ୍ନତ ସ୍ଥିତିରେ ଥାନ୍ତି। ସେ ଆମର ବିଷ୍ଣୁ ଚକୁର ଠାକୁର କହୁଛନ୍ତି 3 ବ୍ରହ୍ମା ଅଛନ୍ତି, ଜଣେ କର୍ମୀ ବ୍ରହ୍ମା, ଜଣେ ଜ୍ଞାନୀ ବ୍ରହ୍ମା, ଜଣେ ଭକ୍ତ ବ୍ରହ୍ମା। 3 ବ୍ରହ୍ମା ଏକ ସମାନ ନଥାନ୍ତି। କେଉଁ ବ୍ରହ୍ମାଣ୍ଡରେ ଯେଉଁ ବ୍ରହ୍ମା ସବୁ ଅଛନ୍ତି, ଏଠି ପ୍ରଭୁପାଦ ମାନେ ତାଙ୍କ ଭାବାର୍ଥରେ କହୁଛନ୍ତି, ଅନେକ ବ୍ରହ୍ମାଣ୍ଡ ରହିଛି। ତେଣୁ ସେ ବ୍ରହ୍ମାଣ୍ଡମାନଙ୍କରେ ଅଧିକ ମୁଖବାଲା ବ୍ରହ୍ମା ସବୁ ରହିଛନ୍ତି, କିଏ 10 ରହିଛି, କାହାର 20 ରହିଛି, କାହାର 100 ଏଭଳି ଭାବରେ ବ୍ରହ୍ମା ଦର୍ଶନ କଲେ ତେଣୁ ବ୍ରହ୍ମା ତିନି ପ୍ରକାର ବ୍ରହ୍ମା ରହିପାରନ୍ତି, ଯେଉଁମାନେ ଯେମିତି ଭାଗବତ ବର୍ଣ୍ଣନା କରାଯାଇଛି, ସ୍ୱଧର୍ମନିଷ୍ଠ ସତଜନ୍ମବି ପୁମାନ, ଯେଉଁମାନେ ସ୍ୱଧର୍ମକୁ ଶହେ ଜନ୍ମ ଧରି ପାଳନ କରିବେ ସେ ବ୍ରହ୍ମା ପଦ ପ୍ରାପ୍ତ ହେବେ। ତେଣୁ ଯେଉଁମାନେ କର୍ମ ମାର୍ଗରେ ଅଗ୍ରସର ହୁଅନ୍ତି କର୍ମୀ ବ୍ରହ୍ମା ସେମାନଙ୍କୁ କୁହାଯାଏ। ସ୍ୱଧର୍ମ ଶହେ ଜନ୍ମ ଧରି ସ୍ୱଧର୍ମକୁ ପାଳନ କରିଛନ୍ତି ତେଣୁ ସେ ପୋଷ୍ଟ ତାଙ୍କୁ ଦିଆଗଲା, କିନ୍ତୁ ସେମାନେ ବ୍ରହ୍ମା ପଦ ପ୍ରାପ୍ତ ହେଲା ପରେ ମଧ୍ୟ ସେ ପୁଣି ପୃଥିବୀକୁ ଆସିବେ। ଭଗବତ ଗୀତାରେ ଯେଉଁ ଭଗବାନ କହିଲେ, ଆ ବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତିନ ଅର୍ଜୁନ, ପୁନରାବର୍ତ୍ତି ପୁଣି ଥରେ ଆସିବେ, ସେ ବ୍ରହ୍ମଲୋକଠାରୁ ମଧ୍ୟ ପୁନରାବର୍ତ୍ତି ହେଉଛି, ପୁଣି ଥରେ ଆସିବେ ସେମାନେ, କିନ୍ତୁ ସମସ୍ତେ ଆସିବେ ନାହିଁ। ଯେଉଁମାନେ ଜ୍ଞାନୀ ବ୍ରହ୍ମା ଜ୍ଞାନ ମାର୍ଗରେ ଅଗ୍ରସର ହୋଇଛନ୍ତି, ସ୍ୱଧର୍ମ ପାଳନ କରି ଜ୍ଞାନ ମାର୍ଗରେ ସ୍ୱଧର୍ମ ପାଳନ କରିଛନ୍ତି, ସେମାନେ ମୁକ୍ତ ହୋଇଯିବେ। ମୁକ୍ତ ହୋଇଗଲେ ସେମାନେ ବ୍ରହ୍ମଲୋକ, ବ୍ରହ୍ମ ଯେଉଁ ରହିଛି ଭଗବାନଙ୍କର ଶରୀରର ଅଙ୍ଗକାନ୍ତି, ବ୍ରହ୍ମ ଜ୍ୟୋତି ସ୍ତର ରହିଛି, ଯେମିତି ଆକାଶ ରହିଛି ଆମର, ସେମିତି ଚିତ୍ ଜଗତର ଆକାଶ ହେଉଛି ବ୍ରହ୍ମ ଜ୍ୟୋତି। ଚିତ୍ ଜଗତର ଆକାଶରେ ବ୍ରହ୍ମ ଜ୍ୟୋତିରେ ଏମାନେ ସବୁ ସେଇଠି ରୁହନ୍ତି, ବ୍ରହ୍ମ ହିସାବରେ ରୁହନ୍ତି। ବ୍ରହ୍ମ କହିଲେ କିଭଳି ନା, କେଶର ଅଗ୍ରଭାଗରୁ ଦଶ ହଜାର ଭାଗରୁ ଭାଗେ ହେଉଛି ବ୍ରହ୍ମର ଆକୃତି ବା ଆତ୍ମାର ଆକୃତି, ତେଣୁ ସେହି ସ୍ଥିତିରେ ସେମାନେ ରହନ୍ତି, ସେମାନେ ଶରୀର ପ୍ରାପ୍ତ ହୋଇପାରନ୍ତି ନାହିଁ, ତେଣୁ ସେଠୁ ମଧ୍ୟ ପତନ ହୁଏ। ତେଣୁ ଯେଉଁ ବ୍ରହ୍ମା ଭକ୍ତି ଆଚରଣ କରନ୍ତି, ଆମର ଏଇ ଯେଉଁ ବ୍ରହ୍ମା ବର୍ତ୍ତମାନ ଅଛନ୍ତି ସେ ହେଉଛି ଭକ୍ତ ବ୍ରହ୍ମା, ଏ ଭକ୍ତି ଧାରାରେ ଆମେ ଆସୁଛେ। ବ୍ରହ୍ମ ମଧ୍ୟ ଗୌଡ଼ ସମ୍ପ୍ରଦାୟ, ବ୍ରହ୍ମା ଭଗବାନଙ୍କୁ ଜ୍ଞାନ ପ୍ରାପ୍ତ ହୋଇ ସେ ପରମ୍ପରା ସୃଷ୍ଟି କରିଛନ୍ତି। ବ୍ରହ୍ମା ସେ ଜ୍ଞାନ ଦେଇଛନ୍ତି ତାଙ୍କର ପୁତ୍ର ନାରଦକୁ, ନାରଦ ପ୍ରଦାନ କରିଛନ୍ତି ତାଙ୍କର ଶିଷ୍ୟ କାହାକୁ, ବ୍ୟାସଦେବକୁ, ବ୍ୟାସଦେବ ତାଙ୍କର ପୁତ୍ର ସୁଖଦେବକୁ ଦେଇଛନ୍ତି। ଏଇଭଳିଆ ପରମ୍ପରାରେ ଆସୁଛି, ଆମ ପାଖକୁ ଆସୁଛି, ଆମର ଗୁରୁଦେବ ଏଇ ଜ୍ଞାନ ଆମକୁ ଦେଇଛନ୍ତି, ପ୍ରଦାନ କରିଛନ୍ତି, ପରମ୍ପରାରେ ଆମେ ପ୍ରାପ୍ତ ହେଉଛେ ଏବଂ ପରମ୍ପରା ପ୍ରାପ୍ତ ହେଉ। ତେଣୁ ଯେଉଁମାନେ ଭକ୍ତ ବ୍ରହ୍ମା, ସେମାନେ ଯେତେବେଳେ ତାଙ୍କର ବୟସ ସରିଯିବ, ତାଙ୍କର ଶହେ ବର୍ଷ ପୁରିଯିବ, ସେମାନେ ଭଗବତ ଧାମକୁ ଯିବେ। ଯେଉଁମାନେ ବ୍ରହ୍ମାଙ୍କର ଆନୁଗତ୍ୟରେ ଅଛନ୍ତି ସେମାନେ ମଧ୍ୟ ଭଗବତ ଧାମକୁ ଯିବେ। ତେଣୁ ଏଇଭଳି ଭାବରେ ବିଶ୍ୱନାଥ ଚତୁର୍ଥ ଠାକୁର ତିନି ପ୍ରକାର ବ୍ରହ୍ମାଙ୍କ କଥା କହିଛନ୍ତି। ଯାହା ହଉ, ଏଇ ଯେଉଁ ବ୍ରହ୍ମା ଇଏ ବର୍ତ୍ତମାନ ମୋହିତ ହୋଇଗଲେ, ଅଜ କି ଶବ୍ଦ ବ୍ୟବହାର କରାଯାଇଛି, ଅଜ ଅଜ କହିଲେ ସେ ମାଆଙ୍କର ଗର୍ଭରେ ଆସୁନାହାନ୍ତି, ଶ୍ରୀ ଭଗବାନ ଯେଉଁ ଗର୍ଭୋଦୟ ସାଇ ବିଷ୍ଣୁଙ୍କର ନାଭି କମଳରେ ସେ ଜାତ ହୋଇଛନ୍ତି, ସେଥିପାଇଁ ଅଜ ତାଙ୍କୁ ବ୍ୟବହାର କୁହାଯାଏ। ଅଜ ସ୍ୱୟଂଭୁ, ସ୍ୱୟଂ ଉତ୍ପନ୍ନ ହୋଇଛନ୍ତି, ପ୍ରକଟ ହୋଇଛନ୍ତି, ସ୍ୱୟଂଭୁ ସେଥିପାଇଁ କୁହାଯାଏ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ମଞ୍ଜୁ ମହିମା ଦେଖିବା ପାଇଁ ଆସି ଭଗବାନ ଯେତେବେଳେ ଅଘାସୁର ବଧ କଲେ, ଅଘାସୁର ବଧ କରି ଭଗବାନ ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ ପୁରୀଣ ଭୋଜନ କରୁଛନ୍ତି, ଯମୁନା ତଟରେ ଖାଦ୍ୟ ଗ୍ରହଣ କରୁ, ସକାଳେ ଖାଇନାହାନ୍ତି, ଭୋର ଭୋର ପଳାଇ ଆସୁଛନ୍ତି, ଖାଦ୍ୟ ଗ୍ରହଣ କରିନାହାନ୍ତି, ସମସ୍ତେ ଖାଦ୍ୟ ପୁଡ଼ିଆ ପ୍ୟାକେଟ୍ ଆଣିକି ଆସୁଛନ୍ତି, ବଣରେ ଖାଇବେ, ଜଙ୍ଗଲରେ ଯମୁନା ତଟରେ ଖାଇବେ, କୌଣସି ପାତ୍ର ଦରକାର ନାହିଁ, ଟିଫିନ୍ ଫିଫିନ୍ କିଛି ଦରକାର ନାହିଁ, କିଏ ପଥରରେ ଖାଉଛନ୍ତି, କିଏ ପତ୍ରରେ ଖାଉଛନ୍ତି, ବିଭିନ୍ନ ପ୍ରକାର ଖାଦ୍ୟର ଖାଦ୍ୟ ଖାଇବାର ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ଯମୁନା ନଦୀ ତଟରେ ଟିକିଏ ଡେରି ହୋଇଗଲାଣି ସେଦିନ, କାହିଁକି ତାଙ୍କର ସକାଳୁ କିଛି ଖାଇନାହାନ୍ତି ଭଗବାନ, ଭଗବାନଙ୍କର କୌଣସି ଖାଦ୍ୟ ଦରକାର ନାହିଁ, ଭଗବାନ ଯେଉଁଭଳି ଭାବରେ ଖାଦ୍ୟ ଦରକାର ନାହିଁ ସେଭଳି ଭାବରେ ତାଙ୍କର ଭକ୍ତମାନେ ମଧ୍ୟ ଖାଦ୍ୟ ଦରକାର ନାହିଁ, କିନ୍ତୁ ଭଗବାନ ନରଲୀଳା କରୁଛନ୍ତି ତେଣୁ ସେ ଖାଦ୍ୟ ଗ୍ରହଣ କରୁଛନ୍ତି। ସେ ହେଉଛି ଆତ୍ମାରାମ, ସେ ଆତ୍ମାର ଆନନ୍ଦିତ ହୁଅନ୍ତି, ତାଙ୍କର କୌଣସି ଆବଶ୍ୟକତା ନଥାଏ, କିନ୍ତୁ ଭଗବାନ ଆଜି ସକାଳେ ମାଆ ତାଙ୍କୁ ଖାଇବାକୁ ଖୁଆଇ ଦେଇକି ବିଦା କରନ୍ତି। ଏ ଛୋଟ ପିଲାର କୁମାର ବୟସର ଅନ୍ତିମ ଲୀଳା, ଏଇଟା ପଞ୍ଚମ ବର୍ଷର କଥା, ଆଜି ଭଗବାନ ଖାଦ୍ୟ ଗ୍ରହଣ କରିନାହାନ୍ତି, ତେଣୁ ତେଣେ ଆମର ଯେଉଁ ଭଗବାନଙ୍କ ଯେଉଁ ଲୀଳା ଚାଲିଛି ଆ ପୂର୍ବରୁ ସବୁ ବର୍ଣ୍ଣନା କରାଯାଇଛି ଦ୍ୱାଦଶ ଅଧ୍ୟାୟରେ, ଭଗବାନ ତାଙ୍କ ସାଙ୍ଗମାନଙ୍କ ସହିତ ଖେଳାଖେଳି ଚାଲିଛି, ହସଖୁସି ଚାଲିଛି। ତେଣୁ ଯୋଗମାୟା ଦେଖିଲେ ସେଡ୍ୟୁଲ୍ ରହିଛି, ଆଜି ଆଜି ସୋମବାର, ଆଜି ଏହା ହେବ। ତେଣୁ ଯୋଗମାୟା ଦେଖିଲେ ଆଜି ଅଗାସରକୁ ବଧ କରିବାର ଅଛି ସେଡ୍ୟୁଲ୍ରେ, ଭଗବାନଙ୍କର ସେଡ୍ୟୁଲ୍ରେ ଅଛି ଅଗାସରକୁ ବଧ କରିବେ। ଏଣେ ଡେରି ହେଇଗଲାଣି, ଭଗବାନଙ୍କ ଖେଳ ଚାଲିଛି। ତେଣୁ ଯୋଗମାୟା ଡାକି ଆଣିଲେ, ଅଗାସରକୁ ଡାକି ଆଣିଲେ। ତେଣୁ ଅଗାସର ଆସି ପହଞ୍ଚିଗଲା। ଏକ ଯୋଜନ ବିସ୍ତୃତ ମାୟା ଶରୀର ଧାରଣ କରି ଆସିଲା। ଆମର ସୁଶ୍ରୀ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ସେ ସେହି ଶରୀରରେ ସବୁବେଳ ପାଇଁ ନଥିଲା। କଂସ ସଭାରେ ଯେତେବେଳେ ସେ ରହୁଥିଲା, ଗୋଟେ ଜେଣ୍ଟଲମ୍ୟାନ୍ ହିସାବରେ ରହୁଥିଲା, ସେ ଜେଣ୍ଟଲମ୍ୟାନ୍ ହିସାବରେ ରହୁଥିଲା। କିନ୍ତୁ ଯେତେବେଳେ ଆସିଲା, ବର୍ତ୍ତମାନ ସେହି ଶରୀରକୁ ଧାରଣ କଲା। ଏକ ଯୋଜନ 8 ମାଇଲ୍, 12 କିଲୋମିଟର ଯୋଜନ, 12 କିଲୋମିଟର ଶରୀର ଧାରଣ କରି, ଅଜଗର ଶରୀର ଧାରଣ କରି ପାଟିକୁ ମେଲା କରି ରଖିଥିଲା। ତେଣୁ ଭଗବାନ ସାଙ୍ଗ ବାଳକମାନଙ୍କ ସହିତ ତା ଭିତରେ ପ୍ରବେଶ କରି ତାକୁ ହତ୍ୟା କରିଛନ୍ତି। ଏବଂ ସେ ଯେଉଁ ଶରୀର ସମସ୍ତଙ୍କର ଦେଖିଲେ, ଦେବତାମାନେ ଦେଖିଲେ, ସେଇ ଅଭାସୁର ଶରୀରରୁ ଗୋଟେ ଜ୍ୟୋତି ଆସି ଭଗବାନଙ୍କ ଶରୀରରେ ମିଳିତ ହେଲା। ସାଧୁର୍ଯ୍ୟ ମୁକ୍ତି ଯଦିଓ ସେଇଟା କୁହାଯାଏ, କିନ୍ତୁ ଇଏ ସାରୁପ୍ୟ ମୁକ୍ତି ପ୍ରାପ୍ତ ହୋଇଛନ୍ତି। ତା ପରେ ବର୍ଣ୍ଣନା କରାଯିବ ସାରୁପ୍ୟ ମୁକ୍ତିକୁ ପ୍ରାପ୍ତ ହୋଇଛନ୍ତି ଅଭାସୁର। ତେଣୁ ଇଏ ଯେଉଁ ଲୀଳାଟି ହେଲା, ଭଗବାନ କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି। ତେଣୁ ବର୍ତ୍ତମାନ ସବୁ ସାଙ୍ଗ ବାଳକମାନେ ଭୁଲି ଯାଇଛନ୍ତି, ସେ ମୃତ୍ୟୁବରଣ କରିଥିଲେ। ସେମାନେ ଭାବୁଥିଲେ ଆମେ ସେଇ ମୃତ୍ୟୁ ବୋଧେ। ଏଇଭଳି ଭାବରେ ସେମାନେ ବର୍ତ୍ତମାନ ତାଙ୍କର ଖାଦ୍ୟ ପୁଡ଼ିଆ ଖୋଲାଖୋଲି କରି ଖାଦ୍ୟ ଗ୍ରହଣ କରୁଛନ୍ତି। ଭଗବାନଙ୍କର ଅପୂର୍ବ ଖାଦ୍ୟ ଗ୍ରହଣ ଲୀଳା ଚାଲିଛି। କାରଣ ଭଗବାନ ନିଜକୁ ବିସ୍ତାର ନାହିଁ, ନିଜର ଭଗବତା ପ୍ରକାଶ କରିଛନ୍ତି। ଭଗବାନ ମଝିରେ ବସିଛନ୍ତି, ଚାରିପଟେ ତାଙ୍କର ସାଙ୍ଗ ବାଳକମାନେ ବସିଛନ୍ତି, ସମସ୍ତେ ଦେଖୁଛନ୍ତି ଭଗବାନଙ୍କ ମୁଖ, କେହି ଭଗବାନ ପଛପଟେ ଦେଖୁନାହାନ୍ତି। ଭଗବାନ ସବୁଠାରେ ତାଙ୍କର ମୁଖ ରହିଛି। ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହିଛନ୍ତି ନା, ସର୍ବଧ ପାଣି ପାଦମ ତ ସର୍ବତୋଖି ଶ୍ରୋମୁଖମ୍, ସବୁଠାରେ ତାଙ୍କର ହାତ ରହିଛି, ସବୁଠାରେ ତାଙ୍କର ପାଦ ରହିଛି, ସବୁଠାରେ ତାଙ୍କର ମୁଖ ରହିଛି। ତେଣୁ ସମସ୍ତେ ତାଙ୍କର ମୁଖ ଦେଖୁଛନ୍ତି, କିନ୍ତୁ ଭଗବାନ ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି, ତାଙ୍କ ସାଙ୍ଗ ବାଳକମାନଙ୍କର ଯେଉଁ ଐଣ୍ଠକୁ ଖାଉଛନ୍ତି ଭଗବାନ। ତେଣୁ ବ୍ରହ୍ମା ମୋହିତ ହୋଇଗଲେ। ତେଣୁ ସେ ଭାବିଲେ, ଇଏ ପ୍ରକୃତରେ କୃଷ୍ଣ ନୁହନ୍ତି, ଇଏ ଅରିଜିନାଲ କୃଷ୍ଣ ନୁହନ୍ତି, ଡୁପ୍ଲିକେଟ୍ କୃଷ୍ଣ। ସେମାନଙ୍କର ବହୁତ ଜ୍ଞାନ ରହିଛି, ବ୍ରହ୍ମା ଆଦିକବି, ସିଏ ପ୍ରଥମ ଶ୍ଳୋକରେ କୁହାଯାଇଛି ଆଦିକବୟୋ, ଆଦିକବି, ଅନେକ ଜ୍ଞାନ ରହିଛି ତାଙ୍କର। 4 ବେଦ ତାଙ୍କର ମୁଖରୁ ପ୍ରକଟିତ ହେଉଛି, 4 ମୁଖରେ ସେ ବେଦ ପାଠ କରୁଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଏହି ନାମ ବ୍ରହ୍ମା ଜପେ ଚତୁର୍ମୁଖରେ, ଭଗବାନଙ୍କର ନାମ ଜପିବା ସଙ୍ଗେ ସଙ୍ଗେ ବେଦ ପାଠ କରୁଛନ୍ତି ସେ। 4 ମୁଖରେ, ଗୋଟିଏ ମୁଖରେ ନୁହଁ, 4 ମୁଖରେ ବେଦ ପାଠ କରୁଛନ୍ତି। ତେଣୁ ତାଙ୍କର ଜ୍ଞାନର ସୀମା ନାହିଁ, ସୀମ ଜ୍ଞାନ ଭଗବାନଙ୍କର ଯେଉଁ ଅସୀମ ଗୁଣ ସବୁ ରହିଛି, ସେଭଳି ଭାବରେ 50 ଗୁଣ ଭଗବାନଙ୍କର ତାଙ୍କ ପାଖରେ ରହିଛି, ଏତେ ଜ୍ଞାନ ତାଙ୍କର ରହିଛି, ବହୁତ ଶକ୍ତି ମଧ୍ୟ ରହିଛି, ଯୋଗଶକ୍ତି ଇତ୍ୟାଦି ସବୁ ରହିଛି ତାଙ୍କଠାରୁ। ସେଇ ଯୋଗଶକ୍ତି ଯେଉଁ ରହିଛି ତାଙ୍କଠାରୁ ବର ଲାଭ କରି ହିରଣ୍ୟକଶିପୁ ବହୁତ ବଳିଆ ହୋଇଯାଇଥିଲା। ଦିନରେ ମରିନଥାନ୍ତା, ରାତିରେ ମରିନଥାନ୍ତା, ଭୂମିରେ ମରିନଥାନ୍ତା, ସ୍ୱର୍ଗରେ ମରିନଥାନ୍ତା, ଜଳରେ ମରିନଥାନ୍ତା, ମନୁଷ୍ୟ ଦ୍ୱାରା ମୃତ୍ୟୁବରଣ କରିନଥାନ୍ତା, ପଶୁ ଦ୍ୱାରା ମୃତ୍ୟୁବରଣ କରିନଥାନ୍ତା, ଜୀବନ୍ତ ପଦାର୍ଥରେ ମୃତ୍ୟୁବରଣ କରିନଥାନ୍ତା, ମୃତ ପଦାର୍ଥରେ ମୃତ୍ୟୁବରଣ କରିନଥାନ୍ତା, ଏବଂ ସମସ୍ତ ଯୋଗ ସିଦ୍ଧି ସେ ପ୍ରାପ୍ତ ହୋଇଥିଲା, ଏଭଳି ଶରୀର ପ୍ରାପ୍ତ ହୋଇଥିଲା, ବ୍ରହ୍ମାଙ୍କର କୃପା ପ୍ରାପ୍ତ ହୋଇଥିଲେ। ତେଣୁ ସେଇ ବ୍ରହ୍ମାଙ୍କର କେତେ ଶକ୍ତି, କେତେ ଜ୍ଞାନ ଥିବ ଅନୁମାନ କରନ୍ତୁ। ଯଦି ଖାଲି ଅଜୋପି ଶବ୍ଦ ବ୍ୟବହାର କରିଦେଲେ ସୁଖଦେବ ଗୋସ୍ୱାମୀ, ଅଜୋପି କହିଲେ ଏସବୁ ବୁଝିବାକୁ ପଡ଼ିବ, ଏତେ ତାଙ୍କର ଶକ୍ତି ରହିଛି, ଏତେ ଜ୍ଞାନ ରହିଛି। କିନ୍ତୁ ସିଏ ଚାହୁଁଥିଲେ କୃଷ୍ଣଙ୍କୁ ପରୀକ୍ଷା କରିବା ପାଇଁ, ପ୍ରକୃତ ଭଗବାନ କି ନାହିଁ। ଆମେ କ'ଣ ପରୀକ୍ଷା କରିପାରିବା? ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହୁଛନ୍ତି, ବର୍ତ୍ତମାନ ବୈଜ୍ଞାନିକମାନଙ୍କ ଅବସ୍ଥା ସେହିଭଳି ଭାବରେ, ସେମାନେ କହୁଛନ୍ତି ଭଗବାନ କେହି ନାହାନ୍ତି, ଆମେ ଭଗବାନ। ଷୋଳଶ ଅଧ୍ୟାୟରେ ଭଗବାନ ସୀତା କହୁଛନ୍ତି, ଏ ବୈଜ୍ଞାନିକମାନେ ଗୋଟେ ପ୍ରକାର ଅସୁର ଭଳି, ଯେଉଁ ବୈଜ୍ଞାନିକ ଆମର ଗୁରୁଦେବ ମଧ୍ୟ ବୈଜ୍ଞାନିକ, କିନ୍ତୁ ସିଏ ଭଗବାନଙ୍କ ଭକ୍ତ, ସିଏ ଅସୁରବଂଶୀ ଦେବତା। ତେଣୁ ଯେଉଁମାନେ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଦ୍ୱାବିମୋହ ପୁରୁଷ ଲୋକେ କ୍ଷେରସ୍ତା ଦୌଭୂତ ସୌଦ ଲୋକେ ଦୈବ ଅସୁର ଏ ବଚ, ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଗୋଟେ ହେଉଛନ୍ତି ଦେବତା ଆଉ ଜଣେ ହେଉଛନ୍ତି ଅସୁର। ବିଷ୍ଣୁ ଭକ୍ତ ଭବେ ଦୈବ, ଯେଉଁମାନେ ଭଗବାନ ଭକ୍ତ ସେମାନଙ୍କୁ ଦେବତା ବୋଲି କୁହାଯିବ, କିନ୍ତୁ ଅସୁର ତା ବିପର୍ଯ୍ୟୟ। ଅସୁର କିଏ? ନା ଯେଉଁମାନେ ବିଷ୍ଣୁଙ୍କର ଭକ୍ତ ନୁହନ୍ତି, କୃଷ୍ଣଙ୍କର ଭକ୍ତ ନୁହନ୍ତି। ତେଣୁ ପ୍ରାୟ ଅଧିକାଂଶ ଶତକଡ଼ା ଅନୁସାରେ ଆମ ବୈଜ୍ଞାନିକମାନେ ସବୁ ଅସୁର, ବହୁତ ଜ୍ଞାନ ପ୍ରାପ୍ତ ହେଉଛନ୍ତି, ବହୁତ ଜ୍ଞାନ ରହିଛି ବ୍ରହ୍ମାଙ୍କ ଭଳି, ବହୁତ ଜ୍ଞାନ ରହିଛି ତାଙ୍କର, କିନ୍ତୁ ଭଗବାନଙ୍କୁ ସେମାନେ ଗ୍ରହଣ କରୁନାହାନ୍ତି, ଭଗବାନଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି, ଭଗବାନ କେହି ନାହାନ୍ତି। ଏହିଭଳି ଭାବରେ ତାଙ୍କର ଯେଉଁ ଗବେଷଣା ସବୁ ହେଉଛି, ଏହିଭଳି ଭାବରେ ଏଇ ମନ ନେଇକି ଗବେଷଣା କରୁଛନ୍ତି। ଯେଉଁମାନେ ଭଗବାନଙ୍କର ଶରଣରେ ଯାଇକରି ଗବେଷଣା କରିବେ, ସେମାନେ କୃତ୍ୟକୃତ୍ୟ ହେଇଯିବେ, ସେମାନେ ଭଗବାନଙ୍କ ଭଗବତ ଉପଲବ୍ଧି କରିବେ। ଭାଗବତ ପ୍ରଥମ ପଞ୍ଚମ ଅଧ୍ୟାୟରେ ଏ ଶ୍ଳୋକଟି ନାରଦଜୀ କହିଛନ୍ତି ବ୍ୟାସଦେବଙ୍କୁ, ଏବଂ ଆମର ଶ୍ରୀଶ୍ରୀ ଦାମୋଦର ମହାରାଜ ଏ ଶ୍ଳୋକଟି କୁହନ୍ତି ଅଧିକାଂଶ ସମୟରେ, ଇଦଙ୍ଗି ପୁଂସ ତପସା ସୁତସେବା ସୃଷ୍ଟସ ସୁକ୍ତ ବୁଦ୍ଧିଦତ୍ତୟୋ ଅଭିଚିତର୍ଥ କବି ବି ନିରୂପିତ ଯଦି ଉତ୍ତମ ଶ୍ଳୋକ ଗୁଣାହାନ ବର୍ଣ୍ଣନ। ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି, ଇଦଙ୍ଗି ଯେ ଇଏ ମନୁଷ୍ୟର ସାର୍ଥକତା ଏହି ସମୟରେ ପ୍ରାପ୍ତ ହେବ, ଯିଏ କିଏ କେଉଁ ବିଭାଗରେ ଅଛନ୍ତି, ବହୁତ ଉନ୍ନତ ସ୍ତରରେ ଅଛନ୍ତି, କିଏ ତପସ୍ୟା କରୁଛନ୍ତି, ତପସ୍ୱୀ ବହୁତ ତପସ୍ୱୀ ରହିଛନ୍ତି, କେଉଁମାନେ ବହୁତ ଶାସ୍ତ୍ର ଅଧ୍ୟୟନ କରୁଛନ୍ତି, ବହୁତ ଜ୍ଞାନୀ ରହିଛନ୍ତି, ବହୁତ ବୈଜ୍ଞାନିକ ରହିଛନ୍ତି, ବହୁତ ଗବେଷଣା କରୁଛନ୍ତି, ଇଦଙ୍ଗି ପୁରୁଷ ତପସ୍ୟା ସୁଚ ସେବା ସୃଷ୍ଟସ୍ୟ ସୁକ୍ତସ୍ୟ ବୁଦ୍ଧିଦତ୍ୟ, ବହୁତ ବୁଦ୍ଧିମାନ ବ୍ୟକ୍ତି ଅଛନ୍ତି, ବହୁତ ଶାସ୍ତ୍ର ସବୁ ଅଧ୍ୟୟନ କରୁଛନ୍ତି, କିନ୍ତୁ ଏହି ମାଧ୍ୟମରେ ସେମାନେ ଉତ୍ତମ ଶ୍ଳୋକ ଗୁଣାନ ବର୍ଣ୍ଣନ। ଆମେ ପ୍ରଭୁ ଅଛନ୍ତି, କବି ଅଛନ୍ତି, ସେ କବିତା ରଚନା କରୁଛନ୍ତି, କବିତା ବହୁତ କବିତା ଅଛନ୍ତି, ଲେଖୁଛନ୍ତି ଲୋକ, ବହୁତ କବି ଅଛନ୍ତି, ପୁରସ୍କାର ପାଉଛନ୍ତି, କିନ୍ତୁ ଭଗବାନଙ୍କର ଗୁଣ କେଉଁମାନେ ଗାନ କରୁଛନ୍ତି? ତେଣୁ ସେ କବିତାର ସାର୍ଥକ ସେଇଥିରେ ମିଳିବ ଯଦି ସେମାନେ ଭଗବାନଙ୍କର ଗୁଣଗାନ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ବହୁତ କବି ସମ୍ମିଳନୀ ହେଉଛି, ବହୁତ ବାହା ବାହା କହୁଛନ୍ତି, ବହୁତ ତାଙ୍କୁ ସବୁ ପ୍ରଶଂସା ମିଳୁଛି, କିନ୍ତୁ କ'ଣ ସେ କବିତା ରଚନା କରୁଛନ୍ତି? ଭୌତିକ ବିଷୟ ବର୍ଣ୍ଣନା ଚାଲିଛି, ଭୌତିକ ବିଷୟ ବର୍ଣ୍ଣନା ଚାଲିଛି। ନାରଦମୁନି ଆଜି ଏତେ ବଡ଼ ଭକ୍ତ ହୋଇଛନ୍ତି, ସିଏ ମଧ୍ୟ ଏଭଳି ଭୌତିକ କବିତା ବର୍ଣ୍ଣନା କରୁଥିଲେ, ଭାଗବତ ସପ୍ତମ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି। ଯଦି ଥରେ ସେ ଗନ୍ଧର୍ବ ଥିଲେ, ଉପବରଣ ଗନ୍ଧର୍ବ ତାଙ୍କ ନାମ ଥିଲା, ଉପବରଣ ବହୁତ ସୁନ୍ଦର ଶରୀର ଥିଲା ତାଙ୍କର, ବହୁତ ସୁନ୍ଦର ଗାନ କରୁଥିଲେ, ଗନ୍ଧର୍ବମାନେ କହିଲେ ନୃତ୍ୟ ଇତ୍ୟାଦି ନୃତ୍ୟ ଗାନରେ ସବୁ ପ୍ରବୀଣ, ସେମାନେ ବହୁତ ସୁନ୍ଦର ନୃତ୍ୟ କରିପାରନ୍ତି, ବହୁତ ସୁନ୍ଦର ଗାନ କରିପାରନ୍ତି, ଗନ୍ଧର୍ବ ବିଦ୍ୟା ଏଇଟା, ଗନ୍ଧର୍ବ ବିଦ୍ୟା, ରାଧାରାଣୀଙ୍କୁ ଗାନ୍ଧର୍ବିକା ବୋଲି କୁହାଯାଏ, ଗନ୍ଧର୍ବ ବିଦ୍ୟାରେ ସେ ଶ୍ରେଷ୍ଠ, ଗାନ୍ଧର୍ବିକା ବହୁତ ନୃତ୍ୟ କଳା ସବୁ ବହୁତ ପ୍ରକାର ଜ୍ଞାନ ରହିଛି। ଥରେ ମନୁଷ୍ୟମାନେ ଦେବତାମାନେ ସବୁ ତାଙ୍କୁ ନିମନ୍ତ୍ରଣ କରିଥିଲେ, ଭଗବାନଙ୍କର ସତ୍ସଙ୍ଗ ଚାଲିଛି ସେଠି ଭଗବାନଙ୍କର କବିତା ବର୍ଣ୍ଣନା କରିବା ପାଇଁ, କିନ୍ତୁ ସେ ପୁରୁଷ ସ୍ତ୍ରୀ ସମ୍ବନ୍ଧୀୟ କବିତା ରଚନା କଲେ ବା ଗୀତ ବୋଲିଲେ, ତେଣୁ ତାଙ୍କୁ ଋଷିମାନେ ଅଭିଶାପ ଦେଇଦେଲେ, ତୁମେ ଦାସୀପୁତ୍ର ହେଇଯା, ତେଣୁ ସେ ଦାସୀପୁତ୍ର ହେଇକି ଆସିଲେ। ସେ କଥା କହୁଛନ୍ତି ବ୍ୟାସଦେବଙ୍କୁ, ଦାସୀପୁତ୍ର ହେଇକି ରହିଥିଲେ, କିନ୍ତୁ ସେହି ସମୟରେ ତାଙ୍କ ମା ଜଣେ ଧନୀ ବ୍ୟକ୍ତିର ସେବା କରୁଥିଲେ, ସେହି ସମୟରେ ଚତୁର୍ମାସରେ ସବୁ ବିଭିନ୍ନ ବେଦଜ୍ଞ ପଣ୍ଡିତମାନେ ସବୁ ଆସିଥିଲେ, ବେଦବିତ୍ମାନେ ସବୁ ଆସିଥିଲେ, ବ୍ରହ୍ମବିତ୍ମାନେ, ସେମାନେ ଚାତୁର୍ମାସରେ ତାଙ୍କର ଗୁରୁକୁଳରେ ରହିଥିଲେ ଏବଂ ତାଙ୍କ ମାଆଙ୍କ ସମେତ ନାରଦ ମୁନି ସେତେବେଳେ 5 ବର୍ଷ ବୟସ ହୋଇଥିଲା ସେ ତାଙ୍କର ସେବା କରୁଥିଲେ ଏବଂ ତାଙ୍କ ସେବା କରି ସେ ଭଗବାନ ପ୍ରାପ୍ତ ହୋଇଗଲେ। ପରଜନ୍ମରେ ସେ ନାରଦ ହୋଇକରି ଆସିଲେ, ବ୍ରହ୍ମାଙ୍କ ପୁତ୍ର ହିସାବରେ ଆସିଲେ। ଏ ପ୍ରଶ୍ନଟା ଆପଣ ପଚାରିଥିଲେ ନା କୁଆଡ଼େ ଥିଲେ ବ୍ରହ୍ମାଙ୍କ ସୃଷ୍ଟି ହେଲା। ବ୍ରହ୍ମାଙ୍କ ପୂର୍ବରୁ ମଧ୍ୟ ଆମେ କହିବି ନା 3 ପ୍ରକାର ବ୍ରହ୍ମା ରହିଛନ୍ତି, ତେଣୁ ଏ ବିଶ୍ୱବ୍ରହ୍ମାଣ୍ଡ ଚାଲିଛି ଏଇଭଳି ଭାବେ ଅନାଦିକାଳରୁ ରହିଛି। କେତେବେଳେ ଜଣେ ବ୍ରହ୍ମଜୀବୀ ଆପଣ ମଧ୍ୟ ଯଦି 100 ଜନ୍ମ ଧରିକିରି ପାଳନ କରିବେ ନିଜ ସ୍ୱଧର୍ମକୁ, ତାହେଲେ ଆପଣ ମଧ୍ୟ ବ୍ରହ୍ମା ହେଇଯିବେ। ଆପଣ ବି କେବେ ବ୍ରହ୍ମା ଥିବେ କହିହେବ ନାହିଁ। ଆମେ ସମସ୍ତେ ଯେ କେତେବେଳେ କେବେ ବ୍ରହ୍ମା ଥିବା, କେବେ ଇନ୍ଦ୍ର ଥିବା, କେତେବେଳେ କ'ଣ ଥିବା କହିହେବ ନାହିଁ। ବ୍ରହ୍ମାଣ୍ଡ ଭ୍ରମିତ କ'ଣ ଭାଗ୍ୟବାନ ଯିବ, ଏଇଭଳି ଭାବେ ବ୍ରହ୍ମାଣ୍ଡ ଭ୍ରମଣ କରି କରି ଯେଉଁମାନେ ଭାଗ୍ୟବାନ ସେମାନେ ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜ। ଆମେ ସବୁ ଅନନ୍ତ କାଳ ଧରି ଦୂରୀ ବୁଲୁଛେ ନା, କେତେବେଳେ ଶୈଳ ଧର୍ମ ଧରି ଯଦି ପାଳନ କରିଥିବା ତାହେଲେ ବ୍ରହ୍ମାପଦ ପ୍ରାପ୍ତ ହୋଇଥିବା ବା ଇନ୍ଦ୍ରପଦ ପ୍ରାପ୍ତ ହୋଇଥିବା, ଯେତେ ଉନ୍ନତ ଲୋକରେ ସବୁ ଦେବତା ସବୁ ପୋଷ୍ଟ ସବୁ ରହିଛି ସେ ପୋଷ୍ଟ ବି ଆମେ ପ୍ରାପ୍ତ ହୋଇଥିବା। ଥରେ ମାନେ କହୁଥିଲେ ଜଣେ ଇନ୍ଦ୍ର ଥରେ ଜଣେ ଋଷିଙ୍କୁ ପ୍ରଣାମ କରୁଛନ୍ତି। ସେ ପ୍ରଣାମ କଲାବେଳେ ଋଷି ତାଙ୍କୁ ଆଉ ନ ଦେଖିକିରି ସେ ତଳକୁ ଦେଖୁଛନ୍ତି। ଇନ୍ଦ୍ର ଭାବୁଛନ୍ତି ମୁଁ ଏତେ ବଡ଼ ତ୍ରିଲୋକର ଅଧିପତି ଇନ୍ଦ୍ର, ମୁଁ ତାଙ୍କୁ ପ୍ରଣାମ କରୁଛି, ସେ ମୋତେ କିଛି ଦେଖୁନାହାନ୍ତି କି କଲ୍ୟାଣ କରୁନା ଆଶୀର୍ବାଦ କରୁନା କିଛି ନାହିଁ, ତଳକୁ ଲକ୍ଷ୍ୟ କରୁଛନ୍ତି। ତେଣୁ ସେ ପଚାରିଲେ କହିଲେ କ'ଣ ଆପଣ ଦେଖୁଛନ୍ତି ମୁନିବର? ନା ମୁଁ ଦେଖୁଛି ଯେଉଁ ପିମ୍ପୁଡ଼ିମାନେ ସବୁ ଆସୁଛନ୍ତି ସେମାନେ ଦେଖୁଛି, ନା କ'ଣ ଏତେ ଦେଖିବାର ଅଛି? ନା ଏମାନେ ବି ତମ୍ବଳୀ ଥିଲେ, ଥିଲେ ଇନ୍ଦ୍ର ଥିଲେ, ବ୍ରହ୍ମା ତାଙ୍କ ବ୍ରହ୍ମଚିନ୍ତାରେ କହିଛନ୍ତି ନା ଜସ୍ତୀନ୍ଦ୍ର ଗୋପମାତ୍ର ବେନ୍ଦ୍ର ମହସ୍ୱ କର୍ମ। ଇନ୍ଦ୍ରଠାରୁ ଆରମ୍ଭ କରି ଇନ୍ଦ୍ର ଗୋପ ପର୍ଯ୍ୟନ୍ତ ସମସ୍ତେ କର୍ମ ଫଳ ଭୋଗ କରୁଛନ୍ତି। ଯେ ଆମେ ଯେ ଇନ୍ଦ୍ର ନଥିବା ବା ଆମେ ଯେ ବ୍ରହ୍ମ ନଥିବା କହିହେବ ନାହିଁ। ତେଣୁ ଯାହା ହେଉ, ଯିଏ ଯେଉଁ ସ୍ତରରେ ଅଛନ୍ତି, ଯାହାର ଯେତିକି ପାଣ୍ଡିତ ଗୁଣ ଭଗବାନ ଦେଇଛନ୍ତି, ସେହି ଗୁଣ ଅନୁସାରେ ଆମେ ଭଗବାନଙ୍କର ଯାହା ଉତ୍ତମ ଶ୍ଳୋକ ଗୁଣାନୁ ବର୍ଣ୍ଣନା, ଉତ୍ତମ ଶ୍ଳୋକ ଭଗବାନଙ୍କର ଗୁଣ ବର୍ଣ୍ଣନା କରିବା, ତାହେଲେ ଆମର ସେ ଯେଉଁ ଗୁଣ ପ୍ରାପ୍ତ ହୋଇଥିଲେ ସେ ଗୁଣର ସାର୍ଥକତା ମିଳିବ। ତେଣୁ ବୈଜ୍ଞାନିକମାନେ ଯେଉଁ ଗବେଷଣା କରୁଛନ୍ତି ଭଗବାନଙ୍କ କ'ଣ ଭଗବାନଙ୍କର ଅଧୀନରେ ଯଦି ଯାଇ ସେ ଗବେଷଣା କରନ୍ତେ, ତାହେଲେ ସେମାନଙ୍କର ଜୀବନ ସାର୍ଥକ ହୋଇଯାଆନ୍ତା। ଭଗବତ ମହାରାଜ କହନ୍ତି, ଭଗବାନ ଏ ବୈଜ୍ଞାନିକମାନଙ୍କୁ କହୁଛନ୍ତି ତୁମେ ଏଇ ଗବେଷଣା କର, କିନ୍ତୁ ସେ ଗବେଷଣା କରୁନାହାନ୍ତି। କ'ଣ? ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ, ଭୌତିକ ଜଗତର ମୂଳ ସମସ୍ୟା ହେଉଛି 4ଟି। ତମେ ଯେଉଁ ବିଭିନ୍ନ ପ୍ରକାର କରୁଛ, ଗବେଷଣା କରୁଛ, ଏ 4ଟି ବିଷୟରେ ଗବେଷଣା କରୁଛ କି? ତେଣୁ ଏ 4ଟି ବିଷୟରେ ଯେଉଁମାନେ ବିଦ୍ୱାନ ପଣ୍ଡିତ ଆମର ଶ୍ରୀ ଭକ୍ତିଶ୍ୱର ଗାନ୍ଧୀ ଶ୍ରୀ ମହାରାଜ, ଏମାନେ ବୈଜ୍ଞାନିକ, କିନ୍ତୁ ସେ ଏଇ ବିଷୟରେ ଗବେଷଣା କରୁଛନ୍ତି କେମିତି ଜନ୍ମ ମୃତ୍ୟୁକୁ ସମାଧାନ କରିହେବ। ତେଣୁ ସେ ପ୍ରାପ୍ତ ହୋଇଛନ୍ତି, ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ବିଶେଷ ଜ୍ଞାନ ସେ ପ୍ରାପ୍ତ ହୋଇଛନ୍ତି। ଯେଉଁ ଜ୍ଞାନ ଆମେ ଯଦି ପ୍ରାପ୍ତ ହେବା, ଆମେ ମଧ୍ୟ ଜନ୍ମ ମୃତ୍ୟୁକୁ ପାର ହୋଇଯାଇପାରିବା। ତେଣୁ ସମଗ୍ର ଯେଉଁ ବୈଜ୍ଞାନିକମାନେ ସବୁ ରହିଛନ୍ତି, ତାଙ୍କୁ ସବୁ ନୋବେଲ ଲରେଟ୍ ମାନଙ୍କୁ, ସାଧାରଣ ବୈଜ୍ଞାନିକ ନୁହଁ, ନୋବେଲ ଲରେଟ୍ ମାନଙ୍କୁ ସେ ସବୁ ଏଇ କନଫରେନ୍ସ କରି ତାଙ୍କୁ ସବୁ ଏଇ ଜ୍ଞାନକୁ ଦେଉଛନ୍ତି, ବୈଜ୍ଞାନିକ ଭିତରେ ଜ୍ଞାନକୁ ବିତରଣ କରୁଛନ୍ତି। ତେଣୁ ଯାହା ହେଉ, ବ୍ରହ୍ମା ବର୍ତ୍ତମାନ ଚିନ୍ତା କରୁଛନ୍ତି, ନେଇଗଲେ ସିନା ତାଙ୍କ ସାଙ୍ଗ ବାଳକମାନଙ୍କୁ ନେଇଗଲେ, ବାଛୁରୀମାନଙ୍କୁ ନେଇଗଲେ, ଏମାନେ ସବୁ ଋଷି ଦେବତା ମାନେ ସବୁ ଆସିଛନ୍ତି ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ। ଯେତେବେଳେ ବ୍ରହ୍ମା ପ୍ରଥମେ ଗୋମାତାକୁ ନେଇକି ଯାଇଥିଲେ, ଗାଭୀ ଗାଭୀ ମାନେ ଆମର ଯେଉଁ ପୃଥିବୀ, ଗୋମାତା ରୂପରେ ଆସିଥିଲେ, ଦେବତାମାନଙ୍କ ସହିତ ବ୍ରହ୍ମା ଯାଇକରି ଭଗବାନ ପ୍ରାର୍ଥନା କରିଥିଲେ କ୍ଷୀରୋଦକ ସାଗର ନିକଟରେ। ତେଣୁ ଭଗବାନ କହିଥିଲେ ତମେ ସବୁ ଆସି ଭଗବାନ ବସୁଦେବ ଗୃହ ସାକ୍ଷାତ ଭଗବାନ ପୁରୁଷ କର ଜନିଷ୍ୟତେ ତତ୍ ପ୍ରିୟାର୍ଥ ସମ୍ଭବନ୍ତୁ ସୁରସ୍ତ୍ରିୟ ଦେବତାମାନେ ତାଙ୍କ ପତ୍ନୀମାନେ ସମସ୍ତେ ଆସି ଏଠି ଲୀଳାରେ ଅଂଶଗ୍ରହଣ କରନ୍ତୁ ଏବଂ ମୁନି ଋଷିମାନେ ମଧ୍ୟ ଆସିଥିଲେ। ତେଣୁ ଏଇ ଯେଉଁ ଗାଭୀମାନଙ୍କୁ ବାଛୁରୀମାନଙ୍କୁ ନେଇଗଲେ ଯେଉଁ ବାଳକମାନଙ୍କୁ ନେଇଗଲେ ଏମାନେ ସବୁ ଦେବତା ଏବଂ ଋଷିମାନଙ୍କ ବିସ୍ତାର ସବୁ ଆସିଛନ୍ତି ସେମାନେ ଭଗବାନ ଲୀଳାରେ ସାମିଲ ହେବା ପାଇଁ। ଆମେ ମଧ୍ୟ ଯଦି ଆମର ଜୀବନରେ ସାର୍ଥକତା ପ୍ରାପ୍ତ ହେବା ତାହେଲେ ଆମେ ମଧ୍ୟ ସେଇ ଲୀଳାରେ ଭାଗ ନେବା। ଆମର ଯେଉଁ ରହିଛି ଯେଉଁ ସମ୍ବନ୍ଧରେ ଆମ ଭଗବାନଙ୍କ ସହିତ ସମ୍ବନ୍ଧିତ ରହିଛେ ଚାରି ପ୍ରକାର ସମ୍ବନ୍ଧ ରହିଛି ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ। ତେଣୁ ଏଇ ଯେଉଁ ସମ୍ବନ୍ଧ ଆମର ଏଇଟା ନିତ୍ୟ ସମ୍ବନ୍ଧ ଭଗବାନ ସହିତ ଭକ୍ତର ସମ୍ବନ୍ଧ ହେଉଛି ନିତ୍ୟ ସମ୍ବନ୍ଧ। ତେଣୁ ସେ ସମ୍ବନ୍ଧ ଜ୍ଞାନ ଆମ ବର୍ତ୍ତମାନ ନାହିଁ। ଯେତେବେଳେ ଆମେ ଭଗବାନ ସେବାରେ ଲିପ୍ତ ରହି ନିଯୁକ୍ତ ରହି ଯେତେବେଳେ ଆମର ସେଇ ଜ୍ଞାନ ଆସିବ ଭାବସ୍ତରରେ ସେ ଜ୍ଞାନଟା ଆସେ। ଭାବସ୍ତରଟା କେଉଁଟା ଆଦୌ ଶ୍ରଦ୍ଧା ସାଧୁ ସଙ୍ଗ ଭଜନ କ୍ରିୟା ଅନର୍ଥ ନିବୃତ୍ତି ସାର ନିଷ୍ଠା ରୁଚି ଆସକ୍ତି ତଥା ଭାବ। ଏହି ସ୍ତରକୁ ଗଲେ ଆପଣଙ୍କର ଭଗବାନ ଯେଉଁ ସବୁ ସମ୍ବନ୍ଧ ରହିଛି ସେ ସମ୍ବନ୍ଧ ଜ୍ଞାନ ଆପଣ ପ୍ରାପ୍ତ ହେବେ। ତେଣୁ ଜଣେ ଯଦି ସେହି ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହୋଇ ଭଗବାନଙ୍କ ସହିତ ସେବା ନିଯୁକ୍ତ ରହିଛନ୍ତି ତେଣୁ ସେ ଶରୀର ତ୍ୟାଗ କରିବେ ସେତେବେଳେ ସେ ଡାଇରେକ୍ଟ ଭଗବତ ଧାମ ଯିବେ ନାହିଁ। ଭଗବାନଙ୍କର ଯେଉଁଠି ଲୀଳା ଚାଲିଛି ଭଗବାନ ମଧ୍ୟ ବର୍ତ୍ତମାନ କେଉଁଠି ଅଗାସୁର ବଧ ଚାଲିଥିବ ଅସଂଖ୍ୟ ବ୍ରହ୍ମାଣ୍ଡ ରହିଛି ନା କେଉଁଠି ବର୍ତ୍ତମାନ ମଧ୍ୟ ଅଗାସୁର ବଧ କରୁଥିବେ ଭଗବାନ କେଉଁଠି ଭଗବାନ ଆବିର୍ଭାବ ହେଉଥିଲେ ଜନ୍ମ ଲୀଳା ଚାଲିଥିବ। ଏଇଭଳି ଭାବରେ ଯେଉଁ ଲୀଳା ସବୁ ରହିଛି ଭଗବାନଙ୍କ ଲୀଳାକୁ ନିତ୍ୟ ଲୀଳା ବୋଲି କୁହାଯାଏ। ନିତ୍ୟ ଲୀଳା କହିଲେ ଯେମିତି ସୂର୍ଯ୍ୟ ବର୍ତ୍ତମାନ ଆମର 9ଟା ବାଜିବ କେଉଁଠି ସୂର୍ଯ୍ୟ ଉଦୟ ହେଉଥିବେ କେଉଁଠି ରାତି ହୋଇଯାଇଥିବ ଅସ୍ତ ହୋଇଯାଇଥିବେ ଏଇ 9ଟା ଆମର ଏଠି ସରିଗଲା ତାପରେ ଆଉ ଗୋଟେ ପାକିସ୍ତାନ ଅଧଘଣ୍ଟେ ପରେ 9ଟା ହେବ। ତେଣୁ ଏଇଭଳି ଭାବରେ ସୂର୍ଯ୍ୟ ସବୁବେଳ ପାଇଁ ରହିଛନ୍ତି ତେଣୁ ସେଇଭଳି ଭାବରେ ଭଗବାନଙ୍କ ଲୀଳାକୁ ନିତ୍ୟ ଲୀଳା ବୋଲି କୁହାଯାଏ। ସବୁବେଳେ ସେ ଭଗବାନ ଲୀଳା ଚାଲିଛି। ତେଣୁ ଯେଉଁମାନେ ପାସ୍ କରିଯିବେ ମିନିମମ 30% କି 40% ରଖି ପାସ୍ କରିବେ ଯଦି 40% ମାର୍କ ରହିଛି ଏଇ ଯେତିକି ପରସେଣ୍ଟ ରଖିଲେ ଜଣେ ପାସ୍ କରିଯିବ 100% ରଖିଲେ ତ ଭଲ କଥା ଫାର୍ଷ୍ଟ କ୍ଲାସ୍ ଫାଷ୍ଟ ହୋଇଗଲେ କିନ୍ତୁ ଜଣେ ଯଦି 30% ରଖିଲେ ମଧ୍ୟ ପାସ୍ ମାର୍କ ରଖିଗଲେ ସେମାନେ ଭଗବାନ ମାନେ ଯିବା ପୂର୍ବରୁ ଟ୍ରେନିଂ ନେବେ ଭଗବାନଙ୍କ ସହିତ ଲୀଳା କରିବେ ଭାଗବତ ବର୍ଣ୍ଣନା କରାଯାଇଛି ନା ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ ନଷ୍ଟ ପ୍ରାୟେଷୁ ଅର୍ଥ ଆମର ଭିତରେ ଯେଉଁ ରହିଛି କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ରହିଛି ଏ ଅଭଦ୍ର ସବୁ ଏଇଟା ପୂର୍ଣ୍ଣ ଭାବରେ ଦୂରୀକୃତ ହୋଇନାହିଁ ପୂର୍ଣ୍ଣ ଭାବରେ ସଫା ହୋଇନାହିଁ ନଷ୍ଟ ପ୍ରାୟେଷୁ କିଛି କିଛି ଯାଇଛି ନଷ୍ଟ ପ୍ରାୟ ଏହି ସ୍ତରରେ ମଧ୍ୟ ସେମାନେ ଭକ୍ତି ଭଗବତୀ ରହିଛନ୍ତି କି ସେମାନେ ଭକ୍ତି ପ୍ରାପ୍ତ ହେବେ ତେଣୁ ସେମାନେ ଭଗବାନଙ୍କ ଲୀଳାରେ ସାମିଲ ହେବେ। ତେଣୁ ବ୍ରହ୍ମା ଯେତେବେଳେ ନେଇଯାଉଛନ୍ତି ବର୍ତ୍ତମାନ ନେଇଯାଇଛନ୍ତି ସେସବୁ ଋଷିମାନେ ଦେବତାମାନେ ସବୁ ଭଗବାନଙ୍କ ଲୀଳାରେ ଅଛନ୍ତି ତାଙ୍କୁ ନେଇକି ରଖିଦେଇ ଆସିଛନ୍ତି ଗୁମ୍ଫା ଭିତରେ ଗୋଟେ ତ୍ରୁଟି ଆମେ ହିସାବ କରୁଥିଲେ ଗୋଟେ ସେକେଣ୍ଡରୁ 1687 ଭାଗରେ ଭାଗେ କାଲି ଆମେ ସେଦିନ କହୁଥିଲେ ଲବ ଲବ କଥା ଆସିଥିଲା ଲବର ତ ହେଉଛି ଲବର ଏକ୍ଜାକ୍ଟ ଟାଇମ୍ ହେଉଛି କ'ଣ ନା ଗୋଟେ ସେକେଣ୍ଡରୁ 8 ସେକେଣ୍ଡରୁ 45 ଭାଗ କାଲି ଯେତିକି ହେବ ସେତିକି ହେଉଛି ଗୋଟିଏ ଲବ ମାନେ ଗୋଟିଏ ସେକେଣ୍ଡରୁ 6 ଭାଗରୁ ଭାଗେ ପାଖାପାଖି ନିୟରଲି 1 ସେକେଣ୍ଡ। ତେଣୁ ଏହିଭଳି ଭାବରେ ଗୋଟିଏ ତ୍ରୁଟି କହିଲେ ଗୋଟିଏ ସେକେଣ୍ଡକୁ 1687 ଭାଗ କରିବେ ଏଇଠି ତୃତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏସବୁ ରହିଛି ଆପଣଙ୍କ ଟାଇମ୍ ଟାଇମ୍ ସ୍କେଲ୍ ବର୍ଣ୍ଣନା କରାଯାଇଛି
24 ସେକେଣ୍ଡରେ
କ'ଣ
ଗୋଟିଏ ଭାଗ
କ'ଣ ଗୋଟିଏ ଭାଗ ଲବ ନା କହିଲି ନା 8x45 ଟାଇମ୍ ଲିମିଟ୍ ତୃତୀୟ ସ୍କନ୍ଧ 11 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଆପଣ ପଢ଼ିବେ ପରମାଣୁ ଅନ୍ତିମ ହେଉଛି ପରମାଣୁ ତାଠୁ ଆଉ ତଳକୁ ଆଉ କିଛି ନାହିଁ 2ଟି ପରମାଣୁ ହେଲେ ଗୋଟିଏ ଅଣୁ 3ଟି ଅଣୁରେ ଗୋଟିଏ ତ୍ରସରେଣୁ 3ଟି ତ୍ରସରେଣୁରେ ଗୋଟିଏ ତ୍ରୁଟି ତ୍ରୁଟି ଟାଇମ୍ଟା ବ୍ୟବହାର କରାଯାଏ ତ୍ରୁଟିର ଅର୍ଥ ହେଉଛି 8 ସେକେଣ୍ଡକୁ 13500 ଭାଗ କଲେ ଯେତିକି ହେବ ମାନେ ଗୋଟିଏ ସେକେଣ୍ଡର 1687 ଭାଗରୁ ଭାଗ ହେଉଛି ଗୋଟିଏ ତ୍ରୁଟି ବ୍ରହ୍ମା ଏଇ ଗୋଟିଏ ତ୍ରୁଟି ସମୟ ଭିତରେ ରଖିଦେଇ ପଳେଇ ଆସିଲେ, ଆ ଭିତରେ ଗୋଟିଏ ଆମ ପୃଥିବୀରେ ଗୋଟିଏ ବର୍ଷ ଚାଲିଗଲା, ଗୋଟିଏ ଅବ୍ଦ ଗୋଟିଏ ବର୍ଷ ଚାଲିଗଲା, 100 ତ୍ରୁଟିରେ ଗୋଟିଏ ବେଦ, 3 ବେଦରେ ଗୋଟିଏ ଲବ, ତେଣୁ ଏ ଲବର ପରିମାଣ ହେଉଛି 8/45 ସେକେଣ୍ଡ। 8 ସେକେଣ୍ଡ 45 ଭାଗ କଲେ ପାଖାପାଖି ଗୋଟିଏ ସେକେଣ୍ଡରେ 6 ଭାଗରୁ ଭାଗେ, ଏତିକି ହେଉଛି ଗୋଟିଏ ଲବ। 3 ଲବରେ ଗୋଟିଏ ନିମିଷ ହେବ, ଚକି ପତା ପଡ଼ିଯାଉଛି ନା ନିମିଷ, ସେଟା ନିମିଷ କହନ୍ତି, ଏଇଟାରେ କେତେ ସମୟ ପଳିଯାଉଛି ନା 8/15 ସେକେଣ୍ଡ, ଗୋଟିଏ ସେକେଣ୍ଡରୁ ଅଧା ପାଖାପାଖି। ତେଣୁ 3 ନିମିଷରେ ଗୋଟିଏ କ୍ଷଣ ହେବ, ଗୋଟେ କ୍ଷଣ ହେଉଛି ଗୋଟେ ସେକେଣ୍ଡରୁ ଟିକେ ଅଧିକ, 8/5 ସେକେଣ୍ଡ ଗୋଟେ କ୍ଷଣ। 5 କ୍ଷଣରେ ଗୋଟେ କାଷ୍ଠା, କାଷ୍ଠା ହେଉଛି 8 ସେକେଣ୍ଡ। 15 ସେକେଣ୍ଡ 15 କାଷ୍ଠାରେ ଗୋଟେ ଲଘୁ, ଇଏ ହେଉଛି 2 ମିନିଟ, ଲଘୁ ମାନେ ଗୋଟେ 2 ମିନିଟକୁ ଲଘୁ କୁହାଯାଏ। 15 ଲଘୁରେ ଗୋଟେ ନାଡ଼ିକା ବା ଗୋଟେ ଦଣ୍ଡ, ତେଣୁ 2 ନାଡ଼ିକାରେ ଗୋଟେ ମୁହୂର୍ତ୍ତ, 48 ମିନିଟ୍ସ ଆସିବ, 48 ମିନିଟ୍ ଆସିବ। ଏଇ ଗୋଟିଏ ମୁହୂର୍ତ୍ତରେ ପ୍ରାପ୍ତ ହୋଇଯାଇଥିଲେ ଭଗବାନଙ୍କୁ ଖଟ୍ରାଙ୍ଗ ମହାରାଜ, ଭାଗବତ ଆରମ୍ଭରେ କଥା କୁହାଯାଇଛି। ଯାହା ହଉ, ବ୍ରହ୍ମା ଏଇଭଳି ଭାବରେ ରଖିଦେଇ ଯେତେବେଳେ ଆସିଛନ୍ତି, ବର୍ତ୍ତମାନ ସେ ମୋହିତ ହୋଇଯାଉଛି। ଏବଂ ସମୋହେନ ବିଷ୍ଣୁ, ଭଗବାନ କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି, ଯେତେ ସଂଖ୍ୟକ ବତ୍ସା ସବୁ ଅଛନ୍ତି, ଯେତେ ସଂଖ୍ୟକ ଗାଭୀ ବତ୍ସାମାନେ ଅଛନ୍ତି, ଭଗବାନ ନିଜକୁ ବିସ୍ତାର କରିଛନ୍ତି ସେଠି ସଂଖ୍ୟକ। ତେଣୁ ଏଠି କୃଷ୍ଣ ଯଦି ଲୀଳା କରୁଛନ୍ତି, ବିଷ୍ଣୁ ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ଏଇଭଳି ଭାବରେ ସମୋହେନ ବିଷ୍ଣୁ ଭଗବାନଙ୍କୁ ମୋହିତ କରିବା ପାଇଁ ଚାହୁଁଥିଲେ ବ୍ରହ୍ମା। ବିମୋହଂ ବିଶ୍ୱମୋହନମ୍, ଭଗବାନ ହେଉଛନ୍ତି ବିମୋହ, ଭଗବାନ ମୋହର ଉଦ୍ଧାରେ, ଭଗବାନ ମୋହ ଗ୍ରାସ କରିପାରିବ ନାହିଁ। ସେଥିରେ ଭଗବାନଙ୍କୁ ଦର୍ଶନ କଲେ ବ୍ୟାସଦେବ, ଭକ୍ତି ଯୋଗରେ ଦର୍ଶନ କଲେ, ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ମାୟାଙ୍କୁ ତାଙ୍କ ପଛପଟେ ଦେଖିଲେ, ଅପଶ୍ଚାତ୍ ପୁରୁଷନ୍ ପୂର୍ଣ୍ଣ ମାୟାଙ୍କ ଅପାଶ୍ରୟ, ମାୟାଙ୍କୁ ତାଙ୍କ ପଛପଟେ ଦେଖିଲେ, ଯେଉଁ ମାୟା ସମସ୍ତଙ୍କୁ କ'ଣ ମାୟାଙ୍କ ଅପାଶ୍ରୟ, ଯିଏ ସମସ୍ତ ଜୀବମାନଙ୍କୁ ମୋହିତ କରନ୍ତି, ଇଏ ହେଉଛି ଅଭଦ୍ର। ପ୍ରଥମ ସପ୍ତମ ଧର ବର୍ଣ୍ଣନା କରାଯାଇଛି ଯେ ଏଇ ଯେଉଁ ମାୟା ଭଗବାନ ପଛପଟେ ରହନ୍ତି, ସେ ଆଗପଟେ ରହିପାରିବେ ନାହିଁ, କାରଣ ସୂର୍ଯ୍ୟ ଯେଉଁ ବି ଅଛନ୍ତି ସେଠି ଅନ୍ଧକାର ରହିପାରିବ ନାହିଁ। ମାୟା କୃଷ୍ଣ ସୂର୍ଯ୍ୟ ସମ, ମାୟା ହେ ଅନ୍ଧକାର, ଯାହା କୃଷ୍ଣ ତା ନାହିଁ ମାୟାର ଅଧିକାର। କୃଷ୍ଣ ପାଖରେ ମାୟା ରହିପାରିବନି, ଆଗପଟେ ରହିପାରିବ ନାହିଁ, ପଛପଟେ ରହିବେ ସେ। କିନ୍ତୁ ଏଇ ଯେଉଁ କୁହାଯାଇଛି ପ୍ରଥମ ସପ୍ତମ ଅଧ୍ୟାୟରେ, ଏଇଟା ଦର୍ଶନ କଲେ ସିଏ ମାୟାଙ୍କ ତଦପାଶ୍ରୟମ୍ ଜୟା ସମୋହିତ ଜୀବ, ଏଇ ମାୟା ସମସ୍ତ ଜୀବ ଆମେ ସବୁ ମୋହିତ ହେଇକି ରହିଛୁ, ବର୍ତ୍ତମାନ ଆମେ ସବୁ ମୋହିତ ବ୍ରହ୍ମା ମଧ୍ୟ ମୋହିତ ହେଇକି ରହିଛି, ସମୋହିତ ଜୀବ ଆତ୍ମାନଙ୍କ ତ୍ରିଗୁଣାତ୍ମକ କିଭଳି ସମୋହିତ ହେଇକି ରହିଛନ୍ତି, ଏଇ 3 ଗୁଣରେ, ସତ୍ୟ ରଜ 3 ଗୁଣରେ ସବୁ ମୋହିତ ହେଇକି ରହିଛନ୍ତି। ତେଣୁ ଇଏ ହେଉଛି ଅନର୍ଥ, ଯଦିଓ ଆମେ ହେଉଛି ପରୋପୀ, ଆମେ ହେଉଛେ ମାୟା ହେଉଛି ଭଗବାନଙ୍କ ନିମ୍ନ ଶକ୍ତି, ନିଚତର ଶକ୍ତି, ଭିନ୍ନ ପ୍ରକୃତିର ଅସ୍ପଦା ଭଗବାନଙ୍କ ନିଚତର ଶକ୍ତି, ଭଗବାନଙ୍କର ମାୟା ତାଙ୍କର ଲୋୟର ଏନର୍ଜି। କିନ୍ତୁ ଆମେ ଜୀବ ହେଉଛି ଭଗବାନଙ୍କ ଉଚ୍ଚତର ଶକ୍ତି, ଅପରିହିତସ୍ତନ୍ୟାଂ ପ୍ରକୃତି ବିଧିମେ ପରାମ ଜୀବ ଭୂତାଂ, ଅପରାଶକ୍ତି ହେଉଛି ମାୟା ଭଗବାନଙ୍କ ନିଚତର ଶକ୍ତି, ଆମେ ହେଉଛି ଭଗବାନଙ୍କ ଉଚ୍ଚତର ଶକ୍ତି। କିନ୍ତୁ ଯେହେତୁ ଆମେ ଅଣୁଭାବରେ ରହିଛେ, ତେଣୁ ଆମେ ଏଇ ମାୟା ଦ୍ୱାରା ମୋହିତ ହେଇକି ରହିଛେ, ତେଣୁ ଏଇଟାକୁ ଦର୍ଶନ କଲେ, ଏଇଟା ହେଉଛି ଆମର ଭବ ରୋଗ। ଏଇଟାକୁ ଯେତେବେଳେ ବ୍ୟାସଦେବ ଭାଗବତ ରଚନା କରିବା ପୂର୍ବରୁ ଧ୍ୟାନ କରୁଥିଲେ, ଏଇଟାକୁ ଦେଖିଲେ, ଏଇଟା ଲୋକମାନେ ଜାଣନ୍ତି ନାହିଁ ଯେ ସେମାନେ ମୋହିତ ହେଇକି ରହିଛନ୍ତି, ମାୟା ଦ୍ୱାରା ମୋହିତ ହେଇକି ରହିଛନ୍ତି, ମାୟା ଦ୍ୱାରା ବନ୍ଦୀ ହେଇକି ରହିଛନ୍ତି ବୋଲି ସେମାନେ ଜାଣନ୍ତି ନାହିଁ, ଲୋକ ସେ ଅଜାଣତ। ତେଣୁ ବିଦ୍ୱାନ ଚକ୍ରେ ସାତତ ସଂଗୀତା, ତେଣୁ ବିଦ୍ୱାନ ବ୍ୟାସଦେବ ଏହି ସାତକ ସଂହିତା ବର୍ତ୍ତମାନ ପାଇଁ ଏହି ସଂହିତା ରଚନା କଲେ ଭବରୋଗ ମୁକ୍ତ ହେବେ। ଭବରୋଗ ଖାଲି ମୁକ୍ତ ହେବେ ଏଇଟା ହେଉଛି ଗୌଣ ଫଳ। ମୁଖ୍ୟ ଫଳ ହେଉଛି ଭାଗବତ ପ୍ରେମ, କୃଷ୍ଣ ପ୍ରେମ ଲାଭ କରିବେ। ସେମାନେ ଭାଗବତ ଅଧ୍ୟୟନ କଲେ କୃଷ୍ଣ ପ୍ରେମ ପ୍ରାପ୍ତ ହେବେ, ଶ୍ରବଣ କଲେ କୃଷ୍ଣ ପ୍ରେମ ପ୍ରାପ୍ତ ହେବେ ହେଉଛି ମୁଖ୍ୟ ଫଳ। ଗୌଣ ଫଳ ହେଉଛି କ'ଣ ନା ଏଇ ମାୟାରୁ ସେମାନେ କ'ଣ ମାୟାରୁ ମୁକ୍ତ ହୋଇଯିବେ। ଶୋକ ମୋହ ଭୟ ପାହା, ମାୟା ମୋହିତ ଯେଉଁମାନେ ଅଛନ୍ତି ସେମାନେ ଶୋକ ମୋହ ଭୟ ଦ୍ୱାରା ରହିଛନ୍ତି। ଶୋକ ଅତୀତ ପାଇଁ ଶୋକ, ମୋହ ବର୍ତ୍ତମାନ ପାଇଁ ମୋହ, ଏବଂ ଭୟ ହେଉଛି ଭବିଷ୍ୟତ ପାଇଁ। ତିନି ପ୍ରକାର ଭାବ ରୋଗରେ ସେମାନେ ଆକ୍ରାନ୍ତ ହୋଇକି ରହିଛନ୍ତି। ତେଣୁ ଭଗବାନଙ୍କୁ ମୋହ ମାୟା ଗ୍ରାସ କରିପାରିବ ନାହିଁ। ମମ ମାୟା, ଭଗବାନଙ୍କର ମାୟା, ସେ ଭଗବାନଙ୍କ ଅଧୀନରେ ସେ ରହିଛି। ମାୟା ଦିଶ ମାୟା ବଶ ଈଶ୍ୱର ଜୀବେର ଭେଦ, ଈଶ୍ୱର ଭଗବାନ ଆଉ ଜୀବ ଭିତରେ ତଫାତ ହେଉଛି କ'ଣ ନା ଭଗବାନ ହେଉଛି ମାୟା ଦିଶ, ମାୟାର କଣ୍ଟ୍ରୋଲ ଅଛି, ମାୟାକୁ ଅଣ୍ଡର କଣ୍ଟ୍ରୋଲ ରଖିଛନ୍ତି ମାୟାକୁ, ଏବଂ ଜୀବ ହେଉଛି ମାୟା ବଶ, ଜୀବ ମାୟାର ଅଧୀନରେ ରହିଛନ୍ତି। ମାୟା ସୃଷ୍ଟି କରିଛନ୍ତି ନା ଭଗବାନ, ମାୟାକୁ ସୃଷ୍ଟି କରିଛନ୍ତି ଜୀବକୁ କଣ୍ଟ୍ରୋଲ ରଖିବା ପାଇଁ, ନହେଲେ ଜୀବ କେମିତି ଉପଭୋଗ କରିପାରିବ? ଯଦି ମାୟା ନ କରିବେ ଜୀବ ଉପଭୋଗ କରିପାରିବ ନାହିଁ, କାରଣ ଜୀବର ଉପଭୋଗ କରିବାର କ୍ଷମତା ନାହିଁ। ଯାହା ହେଉ, ବହୁତ ବଡ଼ ବଡ଼ ପ୍ରସଙ୍ଗ ରହିଛି, ଆମେ ସେଟା ବିଶେଷ ଆଲୋଚନା କରିବା ନାହିଁ, କିନ୍ତୁ ଏତିକି ଜାଣିବା ଏ ବିମୋହ ଭଗବାନ କେବେ ହେଲେ ମୋହିତ ହୁଅନ୍ତି ନାହିଁ। ବିଗତ ମୋହ ଭଗବାନ ମୋହର ଉର୍ଦ୍ଧ୍ୱରେ, ଅର୍ଜୁନ ମୋହିତ ହୋଇଗଲେ ଭଗବାନ ତାଙ୍କୁ ମୋହରୁ ମୁକ୍ତ କଲେ। ଭଗବାନ ଜ୍ଞାନ ପ୍ରଦାନ କଲା ପରେ ଅର୍ଜୁନ କହିଲେ ପ୍ରଭୁ ନଷ୍ଟ ମୋହ, ମୋର ମୋହ ଦୂର ହେଲା। ତେଣୁ ଭଗବାନଙ୍କର କେବେ ହେଲେ ମୋହ ଦ୍ୱାରା ମୋହିତ ହୁଅନ୍ତି ନାହିଁ। ଭଗବାନ ହେଉଛନ୍ତି ବିମୋହ, ବିମୋହ କହିଲେ ସେ ବିଗତ ମୋହରୁ ଉର୍ଦ୍ଧ୍ୱରେ ସେ ଭଗବାନ, କି ସେ ହେଉଛନ୍ତି ବିଶ୍ୱମୋହନ, ବିଶ୍ୱକୁ ମୋହିତ କରି ସେ ରଖନ୍ତି, ସମସ୍ତଙ୍କୁ ମୋହିତ କରି ରଖିଛନ୍ତି। ରଜ ସତ୍ୱ ରଜସ୍ତମୈତି ଗୁଣା ପ୍ରକୃତି ସମବା ନିବଧନ୍ତି ମା ବାହ ଦେହେ ଦେହିନମ ଅବ୍ୟୟମ। ସତ୍ୱ ରଜ ତମ ତିନୋଟି ଗୁଣ ସୃଷ୍ଟି କରିଦେଇଛନ୍ତି ଭଗବାନ, ସମସ୍ତଙ୍କୁ ବାନ୍ଧି ପକାଇଛନ୍ତି, କେହି ମାୟାରେ ବନ୍ଧନ ମୁକ୍ତ ନୁହନ୍ତି। ଯେଉଁମାନେ ଭୌତିକତାକୁ ଆସୁଛନ୍ତି ସମସ୍ତେ ମୋହିତ ହୋଇକି ରହିଛନ୍ତି। ଅବଶ୍ୟ ଯେଉଁମାନେ ଭଗବାନ ଭକ୍ତ ସେମାନେ ମାୟା ନେତାଂ କରନ୍ତି, ଯେଉଁମାନେ ମାମେବ ଯେ ପ୍ରପଦ୍ୟନ୍ତି, ଯଦି ଆମେ ଭଗବାନଙ୍କ ଶରଣରେ ଯିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଭଗବାନଙ୍କ ଶରଣରେ ଯଦି ଆମେ ଯିବା ତାହେଲେ ଆମେ ମାୟାମୋହିତ ହେବା ନାହିଁ, ଆମେ ମାୟାରୁ ଉପରକୁ ଯିବା, ମାୟାକୁ ଜିତିଯିବା। ଯେଭଳି ହରିଦାସ ଠାକୁର ମାୟାକୁ ଜିତିଥିଲେ, ରାତିରେ ନିର୍ଜନ ସ୍ଥାନରେ ଗୁମ୍ଫାରେ ବସି ଭଗବାନଙ୍କ ନାମ ନେଉଛନ୍ତି, ହରିନାମ କୀର୍ତ୍ତନ କରୁଛନ୍ତି। ସେ ଦେଶରେ ଯେଉଁ ଥିଲେ ରାମଚନ୍ଦ୍ର ଖାଁ ଜମିଦାର, ରାମଚନ୍ଦ୍ର ଖାଁ ବହୁତ ପ୍ରତିପତ୍ତି ରହିଛି ତାଙ୍କର, ବହୁତ ତାଙ୍କର ଧନ ଇତ୍ୟାଦି ସବୁ ରହିଛି, କିନ୍ତୁ ଇଏ ହରିଦାସ ଗୋଟେ ଜଗନ ବ୍ୟକ୍ତି, ଗୋଟେ ମ୍ଲେଚ୍ଛ ବ୍ୟକ୍ତି ମୁସଲମାନ କୂଳରେ ରହିଛି, ତାହାର ଏତେ ପ୍ରଶଂସା, ରାମଚନ୍ଦ୍ରଙ୍କ ବିର୍ଷା ଆସିଗଲା। ତେଣୁ ସେ କହିଲେ ଦେଖିବା ଜବନ କେତେ ତାର ରହିଛି ଶକ୍ତି, ଗୋଟେ ବେସେଲ ପଠାଇଲେ। ପ୍ରଥମେ କହିଲେ କିଏ ତାଙ୍କୁ ପତନ କରାଇଦେବ, କେହି ବିଶ୍ୱ ଜଣଙ୍କ ରାଜି ହେଲା, କହିଲେ ମୁଁ ପତନ କରାଇଦେବି, ଠିକ ଅଛି ପତନ କରାଇଦେବୁ, ତାହେଲେ ମୁଁ ବହୁତ ପୁରସ୍କାର ଦେବି। ଗଲା ପ୍ରଥମ ରାତି ଗଲା, ବହୁତ ସୁନ୍ଦର ଡ୍ରେସ୍ ପିନ୍ଧିଛି, ଯେଉଁଟା ଆକର୍ଷଣୀୟ କରିବ, ପୁରୁଷ ସ୍ତ୍ରୀ ଆକର୍ଷଣ ସ୍ୱଭାବିକ ଭାବେ ରହିଛି। ରାତିରେ ନିର୍ଜନ ସ୍ଥାନ, ଏକାନ୍ତ ସ୍ଥାନ, ସେଇଠି ଭଗବାନଙ୍କର ନାମ ନେଉଛନ୍ତି ମହେନ୍ଦ୍ର ଠାକୁର, ତେଣୁ ଇଏ ବହୁତ ପ୍ରକାର ଭାବଭୋଗ କରି ବସିଲା। ତେଣୁ ତାପରେ ସେ ପ୍ରାର୍ଥନା କଲା, କହିଲା ମୁଁ ଚାହୁଁଛି ଆପଣ ଯୁବକ ବ୍ୟକ୍ତି, ମୁଁ ଯୁବତୀ, ନିର୍ଜନ ସ୍ଥାନ ରାତ୍ରି ସମୟ, ତେଣୁ ମୁଁ ଚାହୁଁଛି ଆପଣ ମୋତେ ସଙ୍ଗ ପ୍ରଦାନ କରନ୍ତୁ। ସେ କହିଲେ ଠିକ୍ ଅଛି, ତୁମର କାମନା ମୁଁ ପୂରଣ କରିବି, କିନ୍ତୁ ମୋର ଗୋଟେ ବ୍ରତ ରହିଛି। କ'ଣ ନା ମୁଁ ଯେଉଁ ଭଗବାନଙ୍କ ନାମ ନେଉଛି, ମୋର 1 କୋଟି ନାମ ନେବାର ଅଛି, ଏ ମାସଟା ଚାଲିଛି ଗୋଟେ ବ୍ରତ। ତାଙ୍କ ପ୍ରକୃତିରେ ସବୁ ମାସରେ 1 କୋଟି ନାମ ନିଅନ୍ତି, 3,59,000 ଦିନକୁ ମାସକୁ କେତେ ହେଲା? ଗୋଟିଏ କୋଟି ନାମ ହେଉଛି। ତେଣୁ ସେ କହିଲେ ମୋର ଏ କୋଟି ମାଳ ନାମ ସରିନାହିଁ, ସରିଗଲେ ମୁଁ ତୁମକୁ ସମ୍ବ ପ୍ରଦାନ କରିବି। ଏଭଳି ଭାବେ କହି 3 ରାତି ସେ ଆସିଲେ। ମାଆ ଧର ଆକର୍ଷିତ ହେଲେ ନାହିଁ, ତେଣୁ ତା ପରଦିନ ସେ କହିଲେ ପ୍ରକୃତରେ ଏଇଭଳି ଭାବେ ଘଟଣା ହରିଦାସକୁ କହିଲେ ମୁଁ ଜାଣିଛି ତୁମେ କେଉଁ ପାଇଁ ଆସିଥିଲି, ମୁଁ ଜାଣିଛି, ମୁଁ ସେଇଦିନ ପଳାଇ ଯାଇଥାନ୍ତି, କିନ୍ତୁ ତୁମକୁ ପରିବର୍ତ୍ତନ କରିବା ପାଇଁ ମୁଁ ରହିଲି 3 ଦିନ ଏଠି। 3 ଦିନ ପରେ ସେ ପରିବର୍ତ୍ତିତ ହୋଇଗଲେ, ସେ ଆଉ ବେଶା ହୋଇକି ରହିଲେ ନାହିଁ, ସେ ବୈଷ୍ଣବୀ ପରିଣତ ହୋଇଗଲେ, ସେ ଭଗବାନ ଭକ୍ତ ହୋଇଗଲେ, ସେ ମଧ୍ୟ ଭଗବାନଙ୍କ ନାମ ନେଲେ, ମାୟାକୁ ଜୟ କରିଦେବେ। ଏଇଭଳି ଭାବରେ ଏତଦ୍ ଈଶନ ମିଶସ୍ୟ ପ୍ରକୃତି ସ୍ତୋପିତ ଗୁଣେଇ ନ ଯୁଜ୍ୟତେ ସଦାତ୍ମସ୍ତେ ଯଥା ବୁଦ୍ଧି ସଦାଶ୍ରୟ। ଭାଗବତ ପ୍ରଥମ ସ୍କନ୍ଧ 11 ଅଧ୍ୟାୟରେ ସେଗୁଡ଼ି ଅଛନ୍ତି। ତେଣୁ ଭଗବାନ ଯେଉଁଭଳି ଭାବରେ ମୋହିତ ହୁଅନ୍ତି ନାହିଁ, ଯେଉଁମାନେ ତାଙ୍କ ସ୍ୱର୍ଣ୍ଣରେ ରହନ୍ତି ସେମାନେ ମଧ୍ୟ ମୋହିତ ହୁଅନ୍ତି ନାହିଁ। ତେଣୁ ବିଶ୍ୱ ମୋହନ ସେ ସମସ୍ତଙ୍କୁ ମୋହିତ କରି ରଖିଛନ୍ତି, ବ୍ରହ୍ମାଙ୍କଠୁ ଆରମ୍ଭ କରି କ୍ଷୁଦ୍ର ପିପେଟିକା ପର୍ଯ୍ୟନ୍ତ ସମସ୍ତେ ମୋହିତ ହୋଇକି ରହିଛନ୍ତି ବିଶ୍ୱ ମୋହନ ସେ। କିନ୍ତୁ ବ୍ରହ୍ମା ବର୍ତ୍ତମାନ ଯେଉଁ ସ୍ୱୟଂ ମାୟା ଅଜୋପୀ ଅଜୋପୀ ଶବ୍ଦକୁ ଆମେ କହିଲେ, ପ୍ରଥମେ ଆଲୋଚନା କଲେ, ଅଜ କହିଲେ ଏତେ ତାଙ୍କର ଗୁଣ ରହିଛି, ଏତେ ଶକ୍ତି ରହିଛି, ଏତେ ଜ୍ଞାନ ରହିଛି, ସେ ଅଜ ଜାତ ହୋଇନାହାନ୍ତି, ମାତୃପୃଥିବୀକୁ ଆସିନାହାନ୍ତି, ଭଗବାନଙ୍କର ନାଭିକମଳରୁ ଜାତ ହୋଇଛନ୍ତି ସ୍ୱୟଂଭୂ ସେ। ତେଣୁ ନିଜେ ଯେଉଁ ଚେଷ୍ଟା କରୁଥିଲେ ଭଗବାନ ମୋହ କରିବେ, ଅପରାଧ ହୋଇଗଲା ଭଗବାନ ପ୍ରତି, ଅପରାଧ ହୋଇଗଲା, ତେଣୁ ସ୍ୱୟଂ ଏବ ବିମୋହିତା। ତେଣୁ ବର୍ତ୍ତମାନ ସେ ବିଶେଷ ମୋହିତ ହୋଇକି ରହିଗଲେ, ଜାଣିପାରିଲେ ନାହିଁ। ତେଣୁ ଯେତେବେଳେ ଭଗବାନଙ୍କୁ ଶରଣ ଯିବେ, ଭଗବାନ ଦେଖିବେ କ'ଣ ଘଟଣା ଘଟିଯିବା, ବର୍ଣ୍ଣନା କରାଯିବା ପର ଶ୍ଲୋକମାନଙ୍କରେ। ତେଣୁ ଆମର ସମୟ ହୋଇଯାଇଛି, ଆମ କଥାକୁ ବିଶ୍ରାମ ଦେବା। ଆଉ କାହାର କିଛି ଛୋଟ ବଡ଼ ପ୍ରଶ୍ନ କିଛି ରହିଛି? ଆମେ କହିବୁ ନା ମାୟା ତ୍ରିଗୁଣମୟ ମାୟା, 3 ପ୍ରକାର ମାୟା, ସତ୍ୱଗୁଣ ମଧ୍ୟ ମାୟା, ଯଦିଓ ସତ୍ୟଗୁଣ ସତ୍ୟ ସନ୍ଧ୍ୟା ଜ୍ଞାନ
ମାୟା ମହାମାୟା ଯୋଗମାୟା।
ହଁ, ଓ ସେମିତି କଥା କହୁଛନ୍ତି ମା, ଆଉ ସେମିତି ହେଲେ ମାୟା କହିଲେ 2 ପ୍ରକାର ମାୟା ରହୁଛନ୍ତି, ଭଗବାନଙ୍କର ସବୁକିଛି ମାୟା, ଏ ଭୌତିକ ଜଗତ ହେଉଛି ଭଗବାନ ବହିରଙ୍ଗା ମାୟା, କିନ୍ତୁ ଚିତ୍ ଜଗତରେ ସେମାନେ ଭଗବାନ ଅନ୍ତରଙ୍ଗା ମାୟା, ଅନ୍ତରଙ୍ଗା ଶକ୍ତି। ମହାମାୟା ହେଉଛି ବହିର୍ମାୟା, ବହିରଙ୍ଗା ମାୟା ଦୁର୍ଗା ଦେବୀ, ଯୋଗମାୟା ହେଉଛନ୍ତି ରାଧାରାଣୀ ସୀତାରାଣୀ, ଏମାନେ ସବୁ ଯୋଗମାୟା, ଯୋଗମାୟା ତାଙ୍କର ଶକ୍ତି ଆନନ୍ଦ ସଚିତ ଆନନ୍ଦ। ଯୋଗମାୟା କହିଲେ 3 ଗୁଣ ରହିଛି ତାଙ୍କର, କ'ଣ ଏ ଭୌତିକ ଜଗତ ଗୁଣ ନୁହଁ, ସେ ହେଉଛି ସଚିତ ଆନନ୍ଦ, ସଦସ୍ୟ ସନ୍ଧିନୀ, ଚିଦଂଶ ସମ୍ଭିତ, ଆନନ୍ଦାଂଶ ଲାଧିନୀ, ଏଇ 3 ଶକ୍ତି ରହିଛି ତାଙ୍କର ଯୋଗମାୟାଙ୍କର, ସନ୍ଧିନୀ ସମ୍ଭିତ ଏବଂ ଲାଧିନୀ, ଏଇ 3 ଶକ୍ତି ଇଏ ହେଉଛି ଯୋଗମାୟା। ଏଇ ବହିରଙ୍ଗ ମାୟା ହେଉଛି ଏଇ ସତ୍ୱରଜତନ 3 ଗୁଣ, ଏ 3 ଗୁଣରେ ସମସ୍ତେ ମୋହିତ ହୋଇକି ରହିଛନ୍ତି। ବୈଜ୍ଞାନିକମାନେ ଆମେ କହିବା ତାଙ୍କର ସତ୍ୱଗୁଣ ରହିଛି, କିନ୍ତୁ ସତ୍ୱଗୁଣ ଦ୍ୱାରା ମଧ୍ୟ ସେମାନେ ମୋହିତ ହୋଇକି ରହିଛନ୍ତି, ଉନ୍ନତ ଲୋକ ଯିବା ତାଙ୍କ ସତ୍ୱଗୁଣ ରହିଛି, କିନ୍ତୁ ସତ୍ୱଗୁଣ ଦ୍ୱାରା ମଧ୍ୟ ସେମାନେ ମୋହିତ, ଗୁଣ ହେଉଛି ଭଗବାନଙ୍କ ମାୟା ନା, ଗୁଣ ଭଗବାନଙ୍କର ଗୁଣ, ଏଇଟା ଗୁଣ ଭିତରେ ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ, ଗୁଣରୁ ଉର୍ଦ୍ଧକୁ ଗଲେ ଆମେ ଭଗବାନଙ୍କୁ ଜାଣିବା। ଭଗବାନ ଜାଣିବା ପାଇଁ ପ୍ଲାଟଫର୍ମ ଆସିବ, ବ୍ରହ୍ମଭୂତ କୃଷ୍ଣାତ୍ମା ନ ଶୋଚତି ନ କାଙ୍କ୍ଷତି ସମାଜ ସର୍ବେଶୀ ଭୂତେଶୁ ମଦ୍ଭକ୍ତି ଲଭତେ ପରା। ତ୍ରିଗୁଣରୁ ଉର୍ଦ୍ଧକୁ ଯେଉଁମାନେ ସେଇଟା କୁହନ୍ତି ବ୍ରହ୍ମଭୂତ, ଆପଣଙ୍କ ନାଁ ଦେଇଛି କୃଷ୍ଣାତ୍ମା, ଗୁରୁଦେବ ଚାହାନ୍ତି ଆପଣ ଏଇ 3 ଗୁଣରୁ ଉର୍ଦ୍ଧକୁ ଯାଆନ୍ତୁ, କୃଷ୍ଣାତ୍ମା ହୁଅନ୍ତୁ, କେମିତି ହେବ ଆଉ ଯଦି ପଚାରିଲେ କେମିତି ଜଣେ ଏ ସ୍ତରକୁ ଯାଇପାରିବ, ଚତୁର୍ଦ୍ଦଶ 14 ଚାପ୍ଟରରେ ଅର୍ଜୁନ ପଚାରିଛନ୍ତି। ତେଣୁ ଭଗବାନ କହିଲେ ମାଂଚ ଯୋଗ ବ୍ୟଭିଚାରିଣ ଭକ୍ତି ଯୋଗନ ସେବତେ ସଗୁଣାନ ସମ୍ପତି ଚେତାନ ବ୍ରହ୍ମ ଭୂୟା କଳ୍ପତେ। ଭଗବାନଙ୍କର ଅବ୍ୟଭିଚାର କେବଳ ଏକମାତ୍ର ଭଗବାନଙ୍କର ସେବାରେ ଯଦି ରହିବା ତାହେଲେ ତ୍ରିଗୁଣକୁ ଅତିକ୍ରମ କରିପାରିବା। ତେଣୁ ଗୁରୁଦେବ ଖାଲି ଆପଣଙ୍କ ନାଁ ଦେଇନାହାନ୍ତି, ଆପଣ ବ୍ୟବସାୟ କରିଛନ୍ତି ଭଗବାନଙ୍କର ସେବାରେ ରହିବେ, ଯାହାଫଳରେ ତ୍ରିଗୁଣରୁ ଉର୍ଦ୍ଧକୁ ଯାଇପାରିବେ। ଜୟ ଶ୍ରୀ ଭାଗବତଂ କି ଜୟ, ଜୟ ଶ୍ରୀ ଗୋପାଳ ନାରାୟଣ କି ଜୟ, ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌରଭକୃନ୍ଦ କି ତାହି ବହୁତ ମାନନ୍ତି। ଜୟ ଶ୍ରୀ ଗୋପାଳ ନାରାୟଣ। ଆଜି ଅଫିସ ଥିବ ତ ଆଉ ଛୁଟି ଆପଣ କ'ଣ ଛୁଟି ହଁ ଆଜି ଛୁଟି ଯିବ ଆଚ୍ଛା ଆଚ୍ଛା ଭାଇ ଉଠି ପାରୁନାହାନ୍ତି ନାହିଁ ସେ କବିତା ଦର୍ଶନା କରୁଛନ୍ତି ଆପଣ ଆମର ସରିଲା ପରେ କ୍ଲାସ୍ ମୁଁ କହୁଛି ଶୁଣ ଶୁଣିବି ସରିଲା ପରେ କ୍ଲାସ୍ ଆପଣ ସେଇଟା ଗୋଟେ ବୋଲ ଶୁଣିବେ ନା ମୁଁ ଖାଲି କାଲି ବୋଲିବେ ଏଇଟା
ଆପଣ
ମୁଁ ଶୁଣିବି କାଲି ସରିଲା ପରେ ଆପଣ ଏଇଟା ବୋଲିବେ
ହେ କୃଷ୍ଣ ହେ ବାସୁଦେବ ଦେବକୀ
ରାଗ ଲେଖିଛନ୍ତି ରାଗ
ଦେବକୀ ନନ୍ଦନ ଲେଖିବା ନା କୌଶଳାନନ୍ଦ ଲେଖିବା
କୃଷ୍ଣ ବାସୁଦେବ କହିଲେ
ସମସ୍ତଙ୍କୁ
ପ୍ରଣାମ କରାହଉଛି ଆଉ ମାୟା ବିଷୟରେ ଲେଖିଛନ୍ତି
ଜ୍ଞାନ ପ୍ରଣାମ କରି ତାଙ୍କୁ ବହୁତ ସମ୍ମାନ ପୂଜା କରି ସେ ଗ୍ରହଣ କରିଥିଲେ। ନହେଲେ ସେ କହିଲେ ସେ ਹਾਂ ਕਰ ਦਿਓ।